ॐ नमो भगवते वासुदेवाय। श्रीमद्भगवद्गीता द्वितीय अध्याय सांख्य योगरु आमे श्रवण करुथिले आत्मतत्वर उपदेश दे महात्मा अनात्मार प्रभेद को भगवान सूचना देले। तार्किक दृष्टिरु आध्यात्मिक दृष्टिरु विभिन्न मतको आलोचना करि बौद्धमानंकर मतको नास्तिकमानंकर मतको आत्मार अस्तित्व को प्रतिपादित कले। आत्मा होचंति नित्य, शरीर अनित्य, अनित्य शरीर पर आत्मधर्म विच्युत हवा उचित नहे। तार परे अर्जुन को तांकर संदेह को निरसन करचंति बा विदुरित करचंति। प्रथम अध्याय रे अर्जुन तांकर निजर कल्याण को बाछि नैथिले किंतु तांकर मंगल हव इतरे मोर ए युद्ध रे मोर कोनसी लाभ हवार आशा ना। भगवान ताको निरसन कले बा परास्त कले से मत को ना अर्जुन एटा तुम अविद्या तुम्हें मो निर्देश रे चतुर्छया मो इच्छा रे युद्ध होती तुम लाभ हव मृत्यु रे लाभ हव विजय रे लाभ जीवन जो मैंने भगवत आश्रय कर क्षति ना जदि प्रकृत से आश्रय कर सुख हो दुख हो कारण सबुतिर तांको नूतन अनुभव मिले सबुतिर नूतन जीवन मिले। व्यक्ति कहा सहित युक्त हो चिंता करा दरकार आम कहा सहित रही आम कृष्ण सहित रही जी आम कृष्ण पाखे शरणागत हो दुखटा भी आम सुख जीवन कौन सी अवस्था रे एक कृष्ण भक्त जो भगवान जो भक्त विचलित हुए ना कहीं आम विचलित कहीं पूर्ण शरणांगत होने आंशिक होचे शर्तमूलक होचे पूर्ण शरणांगत हेल्ले विचलित हमें शरणांगत जो मैं आत्मा आम जो प्रोसेस जो ये परंपरार शिक्षा होती केवल शरणांगति केमती भगवान को आम शरण जावा काय मन वाक्य से शरणांगत ही आम जीवन में शरणागत हो गले से सुख दुख आमको आमको स्वतंत्र आमको बर्तमान सुख दुख ही विचलित कर प्रभाव आम उपर पड़े सुखरे उत्फुल्लित हो दुख विचलित हो भांगी पड़े शरणागति ये सुख दुखर ऊर्धर से किसी सुख दुख किसी कर्तव्य निष्ठ हो जाती शरणागत आत्मा निकट बुझा जाए यदि सब बड़ कथा बुझा पड़े भागवत सब शरणांगतिर स्थिति रे जो साधक मानसिक स्थिति कौन रहा दरकार यदि किए जाना चाहे तक वृत्रासुर चरित पढ़ाक पड़ो बलि महाराज चरित पढ़ाक पड़ो कहीं के महाजन को अनुगमन नक महाजन पंथ को पूर्ण रूप स्वीकार नक सफलता प्राप्त हो पारे ये सब मन रखा पड़े आम जिते बुद्धिमान हो पारे जगत रे आमर स्थिति जिते दृढ़ था जगतिक लोक आमको जिते बड़ बोली मन कर सफलता हो पारे से मैंने सब आचार्य प्रतिष्ठा तांकर परंपरार शिक्षा परंपरा पारंपरिक आचार्य मान जीवन शैली आम बचाप चाहे कहीं यदि चाहिए जन जन व्यक्ति जिन अर्जुन बर्तमान बहुत बड़ स्थित पड़ी जाइना युद्ध करेंगे कि नहीं इच्छा विरुद्ध काम करा पड़े इच्छा नुहे आज पढ़ु प्रभुपाद से सुंदर कथा से हरेश्वरी प्रभु डिस्कसन कर गोटे जैन 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 लोकटे आसिक प्रभुपाद जुक्ति कर जो अहिंसा प्रभुपाद कह अहिंसा हिंसा सी तो भगवान लोक पूरा ना एमती स्टेटमेंट आगे तो पूरा सिस्टमेटिकल पढ़ी पार ना टाइम भी ना एवं घंटे घंटे अधघंटे देखुची शास्त्र पढ़ाई प्रभुपाद बही पढ़ाई जो कन्वर्सेशन जो भितर बहुत जिनस रही विभिन्न भक्त मान जो रचना कर प्रभुपाद कह हिंसा अहिंसा तुम्हें तुम्हें पर भोजन कर अहिंसा तुम वेजिटेरियन तुम कौच तुम जर्निस्ट तुम जहाँ कौच तुम पर भोजन कर हिंसा तेरे जीव अच्छा आम हिंसा अहिंसा को आम विचार कर आम कृष्ण कौन कह विचार कर अर्जुन हिंसा कर कृष्ण मंदिर से हिंसा कर हनुमान हिंसा करते प्रभुपाद नियुक्ति करमको अहिंसा कहनी कि हिंसा कथा कहनी आम कृष्ण को अनुगमन करने चाहूँ कृष्ण जहाँ कहते ଭୁଲଟା ଆମେ ବିଚାର କରିବା ପାଇଁ ଚାହୁଁନା, ଭୁଲଟିଟା ଜାଗତିକ ଦୁନିଆରେ ରହିବ, ଭୁଲଟିକ ଅଛି ନାହିଁ ବୋଲି କିନ୍ତୁ ଉଡ଼େଇଦେବା ଆମେ, ଭୁଲ ଭୁଲ ଜାଗାରେ ରହିଛି, ଠିକ ଜାଗାରେ ରହିଛି, ସେଟା ଅଛି, ସେଟା ସଂସାରରେ ରହିବ, ଆମ ଭୁଲଟିକ ସହିତ ଆମର କିଛି ମତଲବ ନାହିଁ। ସେଥିପାଇଁ ଆମେମାନେ ଅନ୍ୟ ଭାଷାରେ ଏକ ବ୍ଲାଇଣ୍ଡ ଫଲୋଅର୍, ଏକ ଅନ୍ଧ ଅନୁଗାମୀ, ଯେମିତି ମାୟାବାଦୀମାନେ ବା ତଥାକଥିତ ଲୋକମାନେ ଗୋଟେ ଜଣେ ସାଧୁଙ୍କ ପ୍ରତି ଅନ୍ଧର ଅନୁଗାମୀ କରନ୍ତି, ସେଟା ସେଣ୍ଟିମେଣ୍ଟ ପୂର୍ବକ ଭାବପ୍ରବଣତା। କିନ୍ତୁ ଆମ ତତ୍ତ୍ୱ ବିଚାରରେ ଆମେ ଦେଖିବା ଜଣେ ତାତ୍ତ୍ୱିକ ହେଇଗଲା ପରେ ସେ ଅନ୍ଧ ଭାବ ସଦଗୁରୁ ପରମ୍ପରାର ଶିକ୍ଷାକୁ ଅନ୍ଧ ଭାବରେ ଗ୍ରହଣ କରେ, ତାର ବୁଦ୍ଧି ଲଗେଇବନି ସେ। ଯେତେବେଳେ ଆମେ ବୁଦ୍ଧି ଲାଗୁଛି ସେତେବେଳେ ପରମାର୍ଥଟା ଆମର ବାଧକ। ସାଧକର ସବୁଠୁ ବଡ଼ ବାଧକ ହେଲା ତାର ବୁଦ୍ଧି ଲାଗିବା, ପରମ୍ପରା ଆଚାର୍ଯ୍ୟ ଶିକ୍ଷାରେ, ଗୁରୁ ବୈଷ୍ଣବଙ୍କ ଶିକ୍ଷାରେ। କେବଳ ବୁଦ୍ଧିଟା ରହିଛି ଅନୁଗମନ, ଅନୁସରଣ କରିବା ପାଇଁ, ଗ୍ରହଣ କରିବା ପାଇଁ। ସେଠି ଲଗେଇବା, ବୁଦ୍ଧି ଲଗେଇବାଟା କାହିଁକି ହବ, ଏଟା କାହିଁକି ହବନି, କାହିଁକି ଏମିତି ହେଲା, କାହିଁକି ଏଠି ପ୍ରଶ୍ନ କରାଯାଇପାରିବନି। ପ୍ରଭୁଜୀ ମହାରାଜ ଯେତେବେଳେ ପୂର୍ବରୁ ସବୁ ପ୍ରଶ୍ନ ଉତ୍ତର ଦେଉଥିଲେ, ଯେ ଯେଉଁ ଭକ୍ତ ଯେତେବେଳେ ଯାହା କହୁଥିଲା ପ୍ରଭୁ ସବୁ କ୍ଲାରିଫିକେସନ କରୁଥିଲେ। ଯେତେବେଳେ ଇନିସିଏସନ ଫାର୍ଷ୍ଟ ଇନିସିଏସନ ହେଇଗଲା, ସେଠୁ ପ୍ରଭୁ ସାଙ୍ଗେ ସାଙ୍ଗେ ଦେଖା ଦେଲେ, ମାଳା ଦେଲେ, ଷୋଳମାଳା ଜପ କରିବା ପାଇଁ କହିଲେ, ଚାରିଟା ନିୟମ କହିଲେ, ଚାରିଟା ନିୟମ କହିଲେ। ସେ କିଛି ପଚାରିବା ପାଇଁ ଚାହିଁଲେ, ହ୍ୱାଇ ପ୍ରଭୁପାଦ କହିଲେ, ନୋ, ବର୍ତ୍ତମାନ ତୁମର ରାଇଟ୍ସ ନାହିଁ, ୟୁ ଡୋଣ୍ଟ ହାଭ୍ ରାଇଟ୍ସ ଟୁ ଆସ୍କ ଏନିଥିଙ୍ଗ, ତୁମେ ଦୀକ୍ଷା ନେଲେ ବର୍ତ୍ତମାନ କିଛି କହିପାରିବନି, କାହିଁକି ମୁଁ ଏଇଟା ପାଳନ କରିବି, ନାହିଁ, ୟୁ ହାଭ୍ ଟୁ ଭଲ। ଶରଣାଗତଟା ଅଲଗା ଜିନିଷ, ଜାଗତିକ ଜାଗାରେ ଭଲ ସୁଖ ରହିବ, ଦୁଃଖ ରହିବ, ଭଲ ମନ୍ଦ ରହିବ, ବିଚାର ରହିବ, ଆମେ ସେଇ ବିଚାରକୁ ବିଚାର ନେଇକି ଚାଲୁନି, ଆମେ ସେଇ ବିଚାର କରିବା ବର୍ତ୍ତମାନ, ବର୍ତ୍ତମାନ ସାଧୁ ହେଇପାରିବନି, ଇସ୍କନ ରହିପାରିବ ନା, ଆମେ ଜାଗତିକ ବିଚାର କରିବା, ତୁମେ ଇସ୍କନ ରହିପାରିବନି, ସାଧୁ ବି ହେଇପାରିବନି। ଆଜିକାଲି ସାଧୁ ବେଶରେ କିଏ କ'ଣ କରୁଛି, ତୁମେ ସୁରକ୍ଷିତ ବି ମନେ କରିବନି। ଆଜିକାଲି ସାଧୁ ବେଶରେ କିଏ କ'ଣ କରୁଛି, ତୁମେ କେତେବେଳେ ଜେଲକୁ ଯିବ ଗଭର୍ଣ୍ଣମେଣ୍ଟ, ତୁମକୁ କେତେବେଳେ ଜେଲ ନେଉ ଟିକେଟ ନା, ତୁମେ ଜାଗତିକତା ଚିନ୍ତା କରି, ତୁମେ ବାବାଜୀ ମୁଁ କେମିତି ଦେବି, କୁମ୍ଭ ଠିକ ନାହିଁ, କିଏ ଲୋକ ଗାଳି କରିବ, କିଏ ବାଡ଼େଇବ, କିଏ ମାରିବ, ଜାଗତିକ ବିଚାରକୁ ଯୋଡ଼ିଲେ ପରମାର୍ଥରେ ସମାଧାନ କିଛି ହେଇପାରିବନି। ଠିକ ଭୁଲ ଅଛି, ଠିକ ଭୁଲ ତା ରାସ୍ତାରେ ଅଛି, ଠିକ ଭୁଲଟା ଯଦି ପରମ୍ପରା ଆଚାର୍ଯ୍ୟ ସାଙ୍ଗରେ ଯୋଡ଼ିବା, ତୁମକୁ ସବୁ ଭୁଲ ଦେଖା ହବ, ଏଇଟା ଠିକ ହେଇଛି, ଏଇଟା ଭୁଲ ହେଇଛି। ସେ ଠିକ ଭୁଲ ବିଚାର କରିକି ଆଜି ସାଧୁଗୁରୁଙ୍କର ସେବା କରିପାରୁନାହାନ୍ତି। ଯେଉଁମାନେ ଆଜି ଗୁରୁ ବୈଷ୍ଣବ ସେବାରେ ଦୂରେଇଛନ୍ତି, ତାଙ୍କ ବୁଦ୍ଧିରେ କେବଳ ଏଇ ସନ୍ତୁଳନ ଚାଲିଛି, ଏଟା ଠିକ, ଏଟା ଭୁଲ, ଏଟା ଠିକ, ଏଟା ଭୁଲ। ସେଥିପାଇଁ ସେମାନେ ଠିକ ଭୁଲର ବିଚାରକୁ ନେଇକି ଯୋଡ଼ିବେ ଆଚାର୍ଯ୍ୟଙ୍କ, ପ୍ରଭୁପାଦ ଏଟା କ'ଣ ଠିକ କରିଛନ୍ତି, ଇସ୍କନ ଏଟା କ'ଣ ଠିକ ହେଉଛି, ସେ ଠିକ କି ଭୁଲ ସେ ବିଚାର କରୁନି। ଗୋଟେ ଇମ୍ପୋର୍ଟାଣ୍ଟ ଜିନିଷ ହେଉଛି, ତୁମେ ଠିକ କି ଭୁଲ ଆଗେ ଚିନ୍ତା କର, ତୁମେ ଠିକ ହେଇଯା, ତୁମ ମତେ ସବୁ ଠିକ ଜିନିଷ ଆସିକି ପହଞ୍ଚିବ। ତୁମେ ଭୁଲ ଥିଲା ପର୍ଯ୍ୟନ୍ତ କେବେ ଠିକ ବିଚାର କରିବା ପାଇଁ ଚେଷ୍ଟା କରନି। ତୁମେ ଠିକ କି ଭୁଲ ଦେଖ, ତୁମେ ପର୍ଟିକୁଲାର କାମରେ ତୁମେ ଠିକ ହେଇପାର, ପର୍ଟିକୁଲାର ଯୁକ୍ତିରେ ତୁମେ ଠିକ ହେଇପାର, କିନ୍ତୁ ତୁମେ ଭୁଲ, ତୁମେ ଯେତେବେଳେ ଭୁଲ ଅଛ, ତୁମେ ଠିକ ଭୁଲକୁ ବିଚାର କରିକି ସମାଧାନ କରିପାରିବନି। ତୁମେ ଗୋଟେ କାମରେ ଠିକ କରିପାର, ଆଉ ଗୋଟେ କାମରେ ଭୁଲ କରିବ ହିଁ କରିବ। ଜାଗତିକ ବିଚାର, ଜାଗତିକ ବିଚାର ରହିବ, ଏଇଟା ଅନ୍ଧ ଅନୁଗାମୀମାନଙ୍କର ରାସ୍ତା, ଏ ସିଧା କଥା କୁହାଯିବ, ଏଇଟା ଗୋଟେ ଅନ୍ଧ ଅନୁଗାମୀମାନଙ୍କର ରାସ୍ତା। ବହୁତ କିଛି ପରିବର୍ତ୍ତନ ଆସିବ, ସମୟରେ ପରିବର୍ତ୍ତନ ଆସୁଛି, ସଂସ୍କାରର ପରିବର୍ତ୍ତନ ଆସୁଛି, ଭକ୍ତମାନଙ୍କର ପରିବର୍ତ୍ତନ ଆସିବ, ଆହୁରି ଭବିଷ୍ୟତରେ କ'ଣ ହବ। କିନ୍ତୁ ତୁମେ ଯଦି ପ୍ରକୃତରେ ସାଧୁଗୁରୁ ବୈଷ୍ଣବ ପ୍ରତି ସମର୍ପଣ ତୁମେ ଠିକ ଭୁଲ ବିଚାର କଲେ ତୁମେ ରହିପାରିବ ନାହିଁ, ସେଇଟା ସେ ବିଚାର କରି ରହିପାରୁନାହାନ୍ତି। ବହୁତ ବହୁତ ବର୍ଷ ଦିନର ଭକ୍ତ, ବହୁତ ବହୁତ ବର୍ଷର ଭକ୍ତ ଛାଡ଼ିଦେଇ ପଡ଼ୁଛନ୍ତି, କାହିଁକି ସେ ବିଚାର ନେଲେ ଠିକ ନୁହେଁ, ଏସବୁ ଆଶ୍ରମରେ ଏମିତି ଚାଲିଛି, ସେମିତି ଚାଲିଛି। ସବୁ କହିଲା ପରେ ଭକ୍ତିମ ଠାକୁର କେତେ ମାୟାବାଦୀମାନଙ୍କ ବିଷୟରେ ଲେଖିଲେ, ଆଉଲ କାଉଲ ବାଉଲ, ସେ ଯେଉଁ ଭଜନଟା ସବୁ ଲେଖିଲେ, ବେଟା ସହଜ ଭୋଜନ କରିଛେ ଭାଇ, ସେ ସବୁ ଭକ୍ତିମ ଠାକୁର ସବୁ ଲେଖିଲେ ଯେଉଁ ଆଉଲ ବାଉଲ ଭଜନ, ଶେଷରେ ଗୋଟେ ଗୋଟେ ବାଉଲ ଭଜନ ଲେଖିଲେ, ଶେଷରେ ଗୋଟେ ଗୋଟେ ଷ୍ଟେଟମେଣ୍ଟ ସବୁ ସିଦ୍ଧାନ୍ତ କାଟିକି ଥୋଇଦେଲେ। ସିଦ୍ଧାନ୍ତ ସିଦ୍ଧାନ୍ତ ଜାଗାରେ ରହିବ, କିନ୍ତୁ ଭଜନ ବେଳେ ପରମାର୍ଥ ବେଳେ ସେ ବିଚାର ଶକ୍ତି ଲଗେଇବାକୁ ପଡ଼ିବ, ଗୁରୁ ବୈଷ୍ଣବଙ୍କର ବିଚାର। ଆଉ ସିଦ୍ଧାନ୍ତକୁ ତୁମେ ଯଦି ତୁମେ ଲଗେଇବ ବି, ତୁମେ ତୁମକୁ ଦୋଷ ଦେଖା, ତୁମେ ତୁମେ ସନ୍ଦର୍ଭ ପଢ଼ଦେବ, ହାଏଷ୍ଟ ପଢ଼ଦେବ, ତାର ତୁମେ କ'ଣ କହିବ, ଏଇଟା ପ୍ରଭୁପାଦ କହିନାହାନ୍ତି କି, ସେ ଅଧିକାରର ବିଚାର ଅଛି, ଆଚାର୍ଯ୍ୟମାନେ ଅଧିକାର ବିଚାର ଜାଣିଛନ୍ତି, ତୁମେ କ'ଣ ତାଙ୍କୁ ତାଙ୍କୁ ହାତ ମାରୁଛ, ତୁମେ କ'ଣ ହାତ ମାରୁଛ, ତୁମେ ବଲ୍ ଜାଣିବ, ବଲ୍ ଜାଣିବା ଲୋକ, ଏଇଟା କ'ଣ କେତେ କେତେ ୱାଟ ବଲ୍, ଏଇଟା ଆଠ ଦଶ ୱାଟ କି ଆଠ ୱାଟ ବଲ୍, ଆମକୁ ସପ୍ଲାଏ କେତେ ଆସିବ, କରେଣ୍ଟ ଘରକୁ ସପ୍ଲାଏ କେତେ ଆସେ, 220, ତୁମେ 220 ନା, ଆଉ ତୁମେ 440 କାମ ନୁହେଁ, ତୁମେ ସେଠିକି ହାତ ମାରୁଛ, ତୁମକୁ ଯେତିକି ସପ୍ଲାଏ ଦିଏ ତୁମେ ସେତିକି ସେତିକି ୟୁଜ୍ କର, ତୁମ ପାଖକୁ କନେକ୍ସନ୍ଟା ଆସେ 220 ଭୋଲ୍ଟେଜ୍ରେ, ସେଇଥିରେ ବି ମରିଯିବ ତୁମେ, ତାକୁ କଟ୍ଆଉଟ୍ ଲଗାଅ, ତାକୁ କ'ଣ ସେଇଟା କହୁଛ, ଅପ୍ଡାଉନ୍ ଗୋଟେ କରନ୍ତି, କଟ୍ଆଉଟ୍ କଟ୍ଆଉଟ୍ ଲଗାନ୍ତି, ଆଉ ଗୋଟେ ଏପଟ ସେପଟ କରନ୍ତି, ଚେଞ୍ଜର୍ ଲଗାଅ, ଟ୍ରିମ୍ ସୁଇଚ୍ ଲଗାଅ, ଲଗେଇକି 220କୁ ତୁମେ ୟୁଜ୍ କରିପାରୁନ, ସେଥିରେ ମରିଯିବ ସକ ମାରିକି, ଆଉ ତୁମେ 440ରେ କାଇଁ ହାତ ମାରୁଛ? ତୁମ ଅଧିକାର ଯେତିକି ସେ ଅଧିକାର ରୁହ, ଅଧିକାର ବିଚାର କେହି ବଦଳେଇ ପାରିବନି। ବହୁତ ଜ୍ଞାନୀ ହେଇଗଲେ ବି ସେ ଅଧିକାର କହିପାରିବନି ମୁଁ ଗୋଟେ ଏଇଟା ଜାଣିଛି, ସେଟା ଭାରି ବିପଦ ଜିନିଷ, ସେଟା କେବେ ଲାଗିପାରିବନି। ସେଟା ଜୀବନର ଏଇଟା ହେଉଛି ଗୋଟେ ବଡ଼ ଅସୁବିଧା। ସୁଖ ଦୁଃଖ ଭଲ ମନ୍ଦର ବିଚାରଟାକୁ ପରମାର୍ଥରେ ଯୋଡ଼ି ହେବନି। ଯୋଡ଼ିବ ତୁମେ, ତୁମକୁ ନିରାଶ ଲାଗିବ, ତୁମେ ଦେଖିବ ଆରେ କ'ଣ ହେଉଛି, ଏଇଟା ସମାଜରେ କ'ଣ ହେଉଛି। ଭକ୍ତିମ ଠାକୁରଙ୍କ କଥା କହୁଥିଲ ନା, ଗୋଟିଏ କଥାରେ ସେ ହୋ କାଟିଦେଲେ, ଜଗତ ଯେତେ ପ୍ରକାର ମତ ଚାଲିଛି, ଜଗତରେ ଯେତେ ପ୍ରକାର ମତ, ଯେଉଁ ମାୟାବାଦ କହୁଛେ, ଯେତେ ପ୍ରକାର ଯେଉଁ ସଂସ୍ଥା ସବୁ ବାହାରିଛି, ସେ ଜୟଗୁରୁ ହଉ, ଅନୁକୂଳ ବାଲା ହଉ, ସେ କ'ଣ ପ୍ରତିକୂଳ, ଯେଉଁ ଯେତେ ବାବା ଅଛନ୍ତି, ସେ ଗୋଟିଏ କଥାରେ କହିଦେଲେ, ଜଗତରେ ଯେତେ ପ୍ରକାର ଧର୍ମ ଚାଲିଛି ସବୁ ଭଗବତ ଇଚ୍ଛାରେ ଚାଲିଛି। କାହିଁକି ଭଗବାନଙ୍କ ଇଚ୍ଛା ବିରୁଦ୍ଧରେ କ'ଣ କେବଳ ଅଧର୍ମ ଠିଆ ହେଇପାରିବ? ଆଉ ସବୁ ଜିନିଷ ଲେଖିଲେ ପୁଣି ଏ ଜିନିଷ କାହିଁକି କହିଲେ? ବୁଲ୍ଟିଟାକୁ ସିଏ ଲେଖିଛନ୍ତି, ପୁଣି ଏ ଜିନିଷଟା କାହିଁକି କହିଲେ? ଭଜନ ରହସ୍ୟ ଅଛି, କେହି ପଢ଼ିକି ଭଜନ ଜାଣିପାରିବନି। ତୁମେ ବହୁତ ପଢ଼ିଦେଲ, ବହୁତ କିଛି ଜାଣିଦେଲ, ସେଟା ଭାବନି ତୁମେ ବହୁତ ବର୍ଷ ରହିଗଲ, ଭଜନ କରିଦେଲ, ତୁମର ଭଜନର ରହସ୍ୟ ଆସିଗଲ ନାହିଁ। ବ୍ରୁୟୁ ସିଂ ଦାସ ଶିକ୍ଷ ଶିଷ୍ୟ ଗୁରବେ ଗୁହ୍ୟମ ପିଉତା, ଗୁହ୍ୟଟା ମହାଜନ ଜେନ କହିଲେନି ସେ ଧର୍ମସ୍ୟ ତତ୍ତ୍ୱ ନିହିତ ଗୁହାୟା, ଧର୍ମର ତତ୍ତ୍ୱ ସେଠି କାହା କଥା ରଖାହେଇଛି? ଶାସ୍ତ୍ର କଥା କୁହାଲେ କି ଧର୍ମସ୍ୟ ତତ୍ତ୍ୱ ନିହିତ ଗୁହାୟା ମହାଜନ ଜୈନ ଗତ ସ୍ୱପନ୍ଥା, ମହାଜନଙ୍କର ପନ୍ଥା। ଧର୍ମର ବହୁତ ଦିଗ ଅଛି, ଯୁଆଡ଼େ ଟାଣିନବ ସିଆଡ଼େ ପଳେଇବ, ପ୍ରବଚନ ଯୁଆଡ଼େ ଟାଣିବ ସିଆଡ଼େ ପଳେଇବ, ପ୍ରବଚନ ଯୁଆଡ଼େ ଟାଣିଦବ ସିଆଡ଼େ ପଳେଇବ, ଧର୍ମ ପ୍ରୟୋଗ ହେବ ତ ଧର୍ମ ପ୍ରୟୋଗ କହିଦେବ, ଦୟା ପ୍ରୟୋଗ ହେବ ତ ଦୟା ପ୍ରୟୋଗ କହିଦେବ, ନାମ ପ୍ରୟୋଗ ଯେଉଁଟା ପ୍ରତିପାଦନ କରିବା ପାଇଁ ଚାହିଁବ ତମେ ସବୁ ଫିଡ଼ାପ ଅଛି। ଜ୍ଞାନୀମାନଙ୍କୁ ସେଥିପାଇଁ କି ପାରନ୍ତିନି? ତୁ ଗୋଟେ କଥା କହିଲେ ସେ ଆଉ ଗୋଟେ କଥାକୁ କାତାସ୍ତା ଦିଗ ଅଛି, ତୁମେ କଲଚର କରୁନ ତୁମେ ସମିତି ପରାସ୍ତ କରିଦେବ ନା, ମୋ କଥା କହିବେ ଆକୁ କାଟିଦେବ, ତା କଥା କହିବେ ତାକୁ କାଟିଦେବ, ସେଟା ବଡ଼ ଜିନିଷ ନୁହେଁ। ତୁମେ ବହୁତ କିଛି ଜାଣିଦେଲ, ବଡ଼ ଜିନିଷ ନୁହେଁ। ଧର୍ମସ୍ୟ ତତ୍ତ୍ୱ ନିହିତ ଗୁହାୟା ମହାଜନ ଜନଗତ ସ୍ୱପନ୍ଥା, ମହାଜନ ମାନଙ୍କ ପନ୍ଥାରେ ଯିବାକୁ ଗୁହା, କାରଣ ନିହିତ ତତ୍ତ୍ୱ ଏଟା, ଆଉ ସେ ତତ୍ତ୍ୱଟା ମେନିଫେଷ୍ଟ ହୁଏ ଇଣ୍ଟେଲିଜେଣ୍ଟ ଦ୍ୱାରା, ତୁମେ ତତ୍ତ୍ୱ ବୁଝିପାରିବନି। ପଢ଼ି ଦେଖିଛ ସାଂସ୍କୃତ ଗ୍ରାମାର, ଯଦି ବୁଝିକି ତୁମେ ସାଂସ୍କୃତ ପଢ଼ିଦେଲ, ଟିକା ଟିପ୍ପଣୀ ପଢ଼ିଦେଲ, ବହି ପଢ଼ିଦେଲ, ତୁମେ କଥା ମୁଁ ପଢ଼ି ଦେଇଗଲି, କ'ଣଟା ପଢ଼ି ଦେଇଗଲ ମନା କରାଯାଇ, ତୁମେ ବୁଝିପାରିବନି। ଭାଗବତ ଭକ୍ତିଆମ ଭାଗବତ ଗାହ ନ ସ ବୁଦ୍ଧିଆ ନ ଚ ଟିକୟା, ଭକ୍ତିରେ ଭାଗବତ ଜାଣିବ, ବୁଦ୍ଧିର ନୁହେଁ ଟିକାର ନୁହେଁ। ଟିକା ଟିପ୍ପଣୀ ପଢ଼ିଦେଉନା ଦେଖିବ କ'ଣ ଜାଣିଦେବ, ସବୁ ଟିକା ଟିପ୍ପଣୀ ପଢ଼ିଥିବ, କାମରେ ଲୋକଙ୍କୁ କହିଦେଇଥିବ, ତୁମେ ନିଜ ଜୀବନରେ କିଛି ଲଗେଇ ପାରିବନି, ଶାସ୍ତ୍ର ମିଶ୍ର ହୁଏ ଜାଣିଥିବ। ବହୁତ ଜାଣିବାର କ'ଣଟା ଅଛି? ଆମର ବହୁ ଜାଣିବା ଦରକାର ନାହିଁ କି ନ ଜାଣିବା ଦରକାର ନାହିଁ, ଆମର ଗୋଟିଏ ଜିନିଷ ଜାଣିବାର ଅଛି, ମହାଜନ ଜନଗତ ସ୍ୱପନ୍ଥା। ଆମେ ବହୁତ ଜିନିଷ ଜାଣିବା ଦରକାର ନାହିଁ, ବହୁତ ଜିନିଷ ଜାଣିକି ସେ ଗୋଟିଏ ଜିନିଷ ନ ଜାଣିପାରିଲେ ଆମ ଜୀବନ ହିଁ ପରାସ୍ତ ହେଇଯିବ, ମୁଁ ହିଁ ପରାସ୍ତ ହେଇଛି, ତୁମେ ହିଁ ପରାସ୍ତ ହେଇଯିବ, ଆମ ସ୍ଥିତି ଆମକୁ ସୁରକ୍ଷା ଦେବନି, ମୋତେ ସନ୍ନ୍ୟାସୀ ହିସାବରେ ମୋ ସ୍ଥିତି ମୋତେ ସୁରକ୍ଷା ଦେବନି, ତୁମେ ବ୍ରହ୍ମଚାରୀ ହିସାବରେ ସୁରକ୍ଷା ଦେବନି, ତାଙ୍କ ଗୃହସ୍ଥ ହିସାବରେ ସୁରକ୍ଷା ଦେବନି। କାହିଁକି ନା ଆମେ ଗୋଟେ ଅଲଗା ରାସ୍ତାରେ ଚାଲୁଛେ, ଆମେ ମାୟା ରାସ୍ତାରେ ଯାଉନି ନା, ଆମେ ସଂସାର ରାସ୍ତାରେ ଯାଉନି, ଆମେ ପରମାର୍ଥ ପଥରେ ଯାଉଛେ। ଆଉ ସେଟା କାହାର ଜିନିଷ, କାହାର ରାସ୍ତା? ମହାଜନ ଜନଗତ ସ୍ୱପନ୍ଥା, ନିହିତ ଜିନିଷଟା ଆଉ ତତ୍ତ୍ୱଟା ଜିନିଷଟା ଆଉ। ଏଥିପାଇଁ ଆମେ ଗୁରୁ ବୈଷ୍ଣବର ପ୍ରାଧାନ୍ୟ ଦେବୁ। ଆମ ସମ୍ପ୍ରଦାୟର ମର୍ଯ୍ୟାଦା ହେଉଛି ଏଇଟା, ଅଲଗା ସମ୍ପ୍ରଦାୟ କଥା ମୁଁ କହିପାରିବିନି, ଆମେ ସିଏ ବି ବନାଫାଟ ପ୍ରାମାଣିକ ସମ୍ପ୍ରଦାୟ, ତାଙ୍କର ଭଗବତ ପ୍ରାଧାନ୍ୟ, ସେମାନେ ସବୁ ଭଗବାନଙ୍କୁ ପ୍ରାଧାନ୍ୟ ଦେବେ, ଆମର ସେଟା ନାହିଁ। ଆମର ସେଟା ଅଲଗା ଲୁଚି ହେଉଛି ନା କୋଡ଼ିଏ ଭାବଟା ବର୍ତ୍ତମାନ, ଆଉ ସେଟା ଲୁଚି ଯାଉଛି। ଆମର ଭାବ ହେଲା ଏଇଟା, ମହାପ୍ରଭୁ ଆମକୁ ଶିଖିକି ଯାଇଛନ୍ତି, ସେଥିପାଇଁ ମହାପ୍ରଭୁ ଭକ୍ତର ଗୁଣଗାନ କରନ୍ତି। ଆମର କାର୍ଯ୍ୟ ହେଲା, ଆମର ହେଲା ଭକ୍ତ ପ୍ରାଧାନ୍ୟ ପରମ୍ପରା, ଆମ ଭାଗବତ ଆଧାରରେ ଦେଖନ୍ତୁ, ତୁମେ ଭାଗବତରେ ପଢ଼ୁନା ଭକ୍ତ ଚରିତ୍ର ସବୁ, ଆଉ ଆମର ଭକ୍ତ ଧରାଯିବ, ଆଉ ସେଇ ତ ଭକ୍ତଙ୍କୁ ତ ଭକ୍ତଙ୍କୁ ଆମେ ବୁଝିପାରୁନି, ମହାଜନ ମାନେ ବୁଝିପାରୁନି, ଆଉ କ'ଣ ହବ, ହବନି କିଛି। ଆମେ ଭଜନ କରିବୁ, କାହାର ଭଜନ କରିବ ତୁମେ? ଭଜନ କାହାର କରିବ? ନା କୃଷ୍ଣଙ୍କର। ଆରେ କୃଷ୍ଣ ଭଜନ କରିପାରିବ? କୃଷ୍ଣ ଭଜନ କରିହବ? ଭଜନ କାହାର? ନା ମୁଁ ଭଜନ କରିବି, ମୁଁ ସାଧନ କରିବି। କ'ଣ ତୁମେ ଭଜନ କରିବ? କ'ଣ ସାଧନ କରିବ ତୁମେ? ଆରେ ପଥରେ ତୁମେ ଯାଅ, ପଥ ହଉଛି ଏଇଟା। ଏଇ କଥା ମୁଁ ଏଠିକି ପଳେଇ ଆସିଲି, ଅର୍ଜୁନ ଯେମିତି ନିଜ ବିଚାରଧାରା ଯୋଉଠି ଥିଲେ, ଏଇଟା ଠିକ ଏଇଟା ଭୁଲ, ସେ ବିଚାରଧାରାରେ ବି ଆମେ ବିଚାର କଲେ ଗୁରୁ ବୈଷ୍ଣବଙ୍କୁ ଦୋଷ ଦେଖା ହବ। ପ୍ରଭୁପାଦ ଜୀ ମହାରାଜ ସେ କଥା କହୁଛନ୍ତି, ସେ ଯେଉଁ ତାଙ୍କର କନ୍ଭରସେସନ୍ ଗୋଟେ ପଢ଼ୁଥିଲି, କେତେ ସୁନ୍ଦର କଥା ପ୍ରଭୁପାଦ କହୁଛନ୍ତି, ଏବେ କେଉଁଠି ଗୋଟେ ସେ ଆର୍ଟିକଲ୍ରେ ଲେଖୁଥିଲି, ଆଉ ଏବେ ପଢ଼ିଥିଲି ତ ପ୍ରଭୁ ସେ ଆର୍ଟିକଲ ଲେଖୁଥିଲି ଇଂଲିଶ ଆର୍ଟିକଲ ପ୍ରଭୁ ସେ କଥା କହୁଛନ୍ତି ଯେ ମୁଁ ଆଜି ଏତେ ବଡ଼ ମନ୍ଦିର କଷ୍ଟ କରିଛି, କାଲିକି ମୋ ଶିଷ୍ୟମାନେ କହିବେ ଇଏ ନନସେନ୍ସ ଗୁରୁ ଏତେ ଡେଟି ଗୋଟେ ଏତେ ବିଗ୍ରହ ରଖିଦେଇ ଚାଲିଗଲେ, ଏଟା ଗୋଟେ ଆମ ପାଇଁ ବର୍ଡନ, ଏତେ ଠାକୁର ଗୋଟେ କ'ଣ ପ୍ରତିଷ୍ଠା କରିଦେଇଗଲେ। ସେ ଏହା ବିଚାର କରେ, ସେ ଭାବେ ଏଟା ଗୋଟେ ଆମ ଗୁରୁ ଏଟା ଗୋଟେ ବର୍ଡନ ଦେଇଦେଇଗଲେ। ଭୁଲ ଟିକେ ତୁମେ ବିଚାର କରିବ ନା, ଏତେ ମନ୍ଦିର କରିବା କ'ଣ ଥିଲା, ଗୁରୁ ଖାଲି ଗୁଣିତା କରିଦେଲେ ହେଇ ନଥାନ୍ତା, ଏତେ ଠାକୁର କାହିଁ କଲେ। ଯେତେବେଳେ ତୁମେ ଠିକ ଭୁଲ ବିଚାର କରିବ ସେତେବେଳେ ମହାଜନଙ୍କର ଦୋଷ ଦେଖିବ, ଏଇଟା ସବୁବେଳେ ମନେ ରଖିଥିବ। ଯେତେବେଳେ ଭୁଲ ଠାକୁର ବିଚାର ଆସୁଛି ଆସି ତୁମେ ସେ କହିଦେଲେ ନା, ଆଉ ମହାପ୍ରଭୁ କାହିଁକି ଏତେ ଖୁସି ହେଲେ ଶ୍ରୀବାସ ପଣ୍ଡିତଙ୍କ ପ୍ରତି, ମଦିରା ଜବନୀ ଯଦି ଧରି ଧରେ ନିତ୍ୟାନନ୍ଦ, ଜାତି କୂଳ ନାଶ ଯଦି କରେ ସେମାନେ ଜାତି କୂଳ ନଷ୍ଟ କରିଦିଏ, ମଦିରା ଜବନୀ ଧରେ ସେ ବେଶ୍ୟାଳୟକୁ ଯଦି ଯାଏ, ସନ୍ଧ୍ୟାଳୟମ ସଂସ୍କୃତରେ ଲେଖିଲେ, ତଥାପି ନିତ୍ୟାନନ୍ଦ ହେଉଛି ବ୍ରହ୍ମାର ବନ୍ଦ୍ୟ। ଭଗବାନ ପରୀକ୍ଷା କରୁଛୁ ଚୈତନ୍ୟ ମହାପ୍ରଭୁ, ଏ ସେ ଯାତ୍ରା ଜାତିପାତି ନାହିଁ କିଛି ନାହିଁ, ସନ୍ୟାସୀ ହେଇକି ଏମିତି ଅନୁତ କାହିଁ ରଖୁଛ ଘରେ ବାହାର କରିଦିଅ, ପରୀକ୍ଷା କରା। ଆମର ବିଚାର ଯେଉଁ ଲେଖ ପ୍ରଭାସୀ କହୁଛନ୍ତି, ପ୍ରପଦ କହୁଛନ୍ତି ମନେ ରଖ, ଆମ ଓଡ଼ିଆ ଯେଉଁଟା କୁହେ ପାରାଭାଡ଼ି ପ୍ରପସିଆ କହୁଛନ୍ତି, ଏଇଟା ସ୍ପାରୋ ମାନଙ୍କର ସବୁ ବାର୍ଡଙ୍କର ନେଷ୍ଟ ହେଇଯିବ ମନ୍ଦିର। ପ୍ରପଦ ମୁଁ ଯେଉଁ ପରମ ମୁଁ ଯାହା ଶିକ୍ଷା ଦେଇଛି, ତୁମେ ରେଗୁଲେଟିଭ ପ୍ରିନ୍ସିପଲ ପାଳନ କରି ଶ୍ରବଣ କୀର୍ତ୍ତନ କରିବନି, ଏ ମନ୍ଦିର ସବୁ ପାରାମାନଙ୍କର ଭାଡ଼ି ହେଇଯିବ। ସେ ଛୁଟିଆ ନଥିଲେ ତୁମେ ଯେତେ ବୁଦ୍ଧି ହେବ କିଛି ଡାଇଭର୍ଟ କରିପାରିବନି, କାହିଁକି ମଙ୍ଗଳା ଦେଶ କାହିଁକି ଜିନିଷ କରିବି, କ'ଣଟା କରିବି, ତୁମେ କେତେ ପାଠ ପଢ଼ିଥା କ'ଣ କର, ତୁମର ସେଟା କୌଣସି କମ୍ପ୍ରମାଇଜ୍ କରାଯିବନି, ରୁଲ୍ସ ଆଣ୍ଡ ରେଗୁଲେସନ୍ସରେ କୌଣସି କମ୍ପ୍ରମାଇଜ୍ କରାଯିବନି। ତୁମେ କେତେ ବର୍ଷର ଭକ୍ତ ହେଲ, ହେଇଥାଉ ଅସୁବିଧା କ'ଣଟା ହେଲା, ୟୁ ହାଭ୍ ଟୁ କମ୍, ତୁମକୁ ଏଟା କରିବାକୁ ପଡ଼ିବ, ସେଥିରେ ତୁ କିଛି କମ୍ପ୍ରମାଇଜ୍ କରାଯାଇପାରିବନି। ପୂର୍ବ ସେଥିରେ ବହୁତ ଷ୍ଟ୍ରିକ୍ଟ ଥିଲେ, କାହିଁକି କହିଲେ ମୁଁ ବହୁତ କଷ୍ଟ କରିକି ପୂର୍ବତ କହୁଛନ୍ତି, ମୁଁ ଗୋଟେ ରାଇଫଲ ଓଲ୍ଡ ଏଜ୍ରେ ମୁଁ ଆମେରିକା ଆସିଛି, ଆଉ ମୁଁ ବହୁତ ବଡିର ମାନେ ଶରୀରଟା ଟ୍ରାଭେଲିଂ କରିବାଟା କେତେ କଷ୍ଟ ଯେ ଟ୍ରାଭେଲିଂ କରି ଜାଣିଛି, ଆଉ ଟ୍ରାଭେଲିଂ ସହିତ ମ୍ୟାନେଜମେଣ୍ଟ ଆଉ ଷ୍ଟ୍ରେସ୍ ନେବା, ଗୋଟେ ନୂଆ ସଂସ୍ଥା ତିଆରି କରିବା, ଗୋଟେ ଫରେନର ମାନଙ୍କୁ ନେଇକି ତୁମ ଘରେ ତୁମ ସ୍ତ୍ରୀକି ବୁଝିକି ଆମେ ସେ ଚଳେଇ ପାରୁନ, ଘରେ ଯଦି ତୁମେ ଇଣ୍ଡିଆନ ଖାଇବା ପିଇବା ଯଦି ପୋଷିକି ରଖିଛ, ସେ ତୁମ କଥା ମାନୁନି ପିଲା ଛୁଆ, ସେମାନଙ୍କୁ ନେଇକି ଗୋଟେ ଜିରୋ ବ୍ୟାକଗ୍ରାଉଣ୍ଡରୁ ପୁରା ଆରମ୍ଭ କଲେ ଇଣ୍ଟରନ୍ୟାସନାଲ ସୋସାଇଟି, ସେଥିପାଇଁ ସେ କହିକି ଯାଇଛନ୍ତି ଯେ କେବେ କେବେ ଭାବିବନି, ଯେତେବେଳେ ତୁମେ ଭାବିବ ଡ୍ୟୁଟି ହେଉଛି ବର୍ଡନ, ସେତେବେଳେ ଡ୍ୟୁଟି ତୁମ ପାଇଁ କ'ଣ ହେବେ, ପଥର ହେଇଯିବେ। ତୁମେ ଯେତେବେଳେ ଭଗବାନଙ୍କର ବିଗ୍ରହକୁ ଭାବିବ, ଏତେ ସେବା କିଏ କରିବ, ଏଇଟା କ'ଣ କରିବ ମନ୍ଦିର, ତା ତୁମେ କ'ଣ ହେବା ଯାଉଛ ନା, ଇଜି ଗୋଇଂ ପ୍ରସନ୍ନ ହେବାକୁ ଯାଉଛ, ଯେ ଆମେ ଆମର ଗଲୁ କେଉଁଠୁ ପଚାର ନା ବୁଲିଦେଲୁ, ବାସ ଖାଲି ପିଇଲୁ ଆରାମସେ ରହିଲୁ, ଆଉ ଏତେ ସେବାପତ୍ର କିଏ ଗୋଟେ ଏଇଟା କ'ଣ କରିବ। ପ୍ରପଦ କହୁଛନ୍ତି ଯେତେବେଳେ ତୁମେ ବର୍ଡନ ବୋଲି ଭାବିବ ଡ୍ୟୁଟି, ସେତେବେଳେ ଡିଟି ତୁମ ଡିଟି ତୁମ ପାଇଁ ଡଲ୍ ହେଇଯିବେ, ତାଙ୍କ ପ୍ରବଚନ କହୁଛନ୍ତି ତୁମେ କଣ୍ଢେ ହେଇଯିବେ, ସବୁ ଦେଖି ଯାଇଛନ୍ତି ଏ କଥାଟା ଏଇଟା ପଡୁଛି। ଭୁଲ ଠିକର ବିଚାର ଜାଗତିକ ବିଚାର ଗୁଡ଼ିକ ମହାଜନଙ୍କ ପରମ୍ପରାର ଶିକ୍ଷାରେ ଯୋଡ଼ି ହେବ ନାହିଁ, ଯେତେବେଳେ ଆମେ ଯୋଡ଼ିବାକୁ ଯାଉଥିବା ସେତେବେଳେ ହିଁ ପରମାର୍ଥ ପଥକୁ ଆମେ ନିଜେ ପ୍ରତିରୋଧ କରୁଛେ, ଆମର ବିଚାର ଠିକ କେବେ ନୁହେଁ। ଗୁରୁଦେବ କୁହନ୍ତୁ ତୁମେ ବୋଧଜୀବଟା ତୁମେ କି ବିଚାର କରିବ, ପୁରା ଏଇଭଳି ଭାଷାରେ କୁହନ୍ତୁ ତୁମେ ବୋଧଜୀବଟା କି ବିଚାର କରିବ, ତୁମ ବିଚାର ଗୁଡ଼ାକର ଦୋଷ ଚାରିଟା ଅଛି, ତୁମେ କ'ଣ ବିଚାର କରିବ, ତୁମେ କିଛି କହିବାର ଅଧିକାର ନାହିଁ, ପୁରା ତ ଆଜିକାଲି ତୁମେ ତୁମ ରାଇଟ୍ ସହିତ ତୁମେ ଲେଖିକି ଗୋଟେ ଲେଟର ମାରିଦେଉଛନ୍ତି, ଗୋଟେ କିଏ ଗୋଟେ ଫୋନ କରିଦେଉଛି, କିଏ ଗୋଟେ ମେଲ୍ କରିଦେଉଛି, ସେଥିରେ ବୋଧ କିଛି କୁହନ୍ତି, ତୁମର କିଛି ଅଧିକାର ନାହିଁ, ତୁମେ ଯାହା କହ ସେଇଟା କହିବାକୁ ପଡ଼ିବ, ତୁମେ ଶିଷ୍ୟ ହେଇଛ, ଭୁଲଟି କ'ଣ ତୁମେ ଯୋଡ଼ିବ, ତୁମେ କିଛି କହିପାରିବନି, ତୁମର କୌଣସି ଅଧିକାର ନାହିଁ, ତୁମର କୌଣସି କଥା କହିବାର ଅଧିକାର ନାହିଁ, ତୁମେ ଶିଷ୍ୟ ହେଇଛ ମାନେ ୟୁ ଡୋଣ୍ଟ ହାଭ୍ ଏନି ରାଇଟ୍ସ, ତୁମେ କିଛି କହିପାରିବନି, ଗୁରୁ ଯାହା କହିବା ମାନିବାକୁ ପଡ଼ିବ, ନା ତୁମେ ଶିଷ୍ୟ ହେଇପାରିବନି। ଆଜି ଆଜି ମୁଁ ପଢ଼ୁଥିଲି ପ୍ରବଦ ଷ୍ଟେଟମେଣ୍ଟ, ପ୍ରବଦ କହୁଛୁ ଆରେ ସେ ପ୍ରିନ୍ସିପାଲ କିଏ ଗୁରୁକୁଳ, ଗୁରୁକୁଳର ଡେଫିନେସନ ପ୍ରବଦ ଏଇଟା ଦେଉଛନ୍ତି, ହ୍ୱାଟ ଇଜ୍ ମିନିଂ ଅଫ୍ ଗୁରୁକୁଳ, ସେ ଆସିଛନ୍ତି ଡକ୍ଟର ପଟେଲ ତାଙ୍କ ସହିତ ଡିସ୍କସନ କରୁଛନ୍ତି, ଗୁରୁକୁଳର ଅର୍ଥଟା କ'ଣ, ଯେ ଗୁରୁଙ୍କୁ ମାନିବା ହେଉଛି ଗୁରୁକୁଳ, ଗୁରୁଙ୍କର ପ୍ରିନ୍ସିପାଲଟାକୁ ମାନିବା ଏଇ ଶିକ୍ଷାଟା ପ୍ରଥମେ ଆରମ୍ଭ ହେଉଛି କେଉଁଠୁ ନା ଗୁରୁକୁଳ, ଓଭିଡେନ୍ସରୁ ଆରମ୍ଭ ହେଉଛି ଆଗେ, ପ୍ରବଦ ଆମ ଶିଷ୍ୟ ସେୟା ଗୁରୁଙ୍କୁ ପ୍ରଣାମ କରିବାରେ କହୁଛନ୍ତି, 1000 ଟାଇମ୍ ଗୁରୁକୁ ଦେଖିଲେ 1000 ଟାଇମ୍ ପ୍ରଣାମ କରିବାକୁ ପଡ଼ିବ, ଏଇଟା ଗୁରୁକୁଳ ଟିଚିଂସ ପ୍ରଥମେ ଆରମ୍ଭ ହେଉଥିଲା, ଗୋଟେ ଛୁଆଟାକୁ ଡିସିପ୍ଲିନ ପାଇଁ ଗୁରୁକୁଳ ସେ ସିଷ୍ଟମ ଥିଲା ନା, ଆମ ମନ୍ଦିର ତ ସେଇଟା ହେଇପାରିବନି, ଆଗରୁ ଆଗରେ ପ୍ରଣାମ କରିବେ, ଏଠି ପ୍ରଣାମ କରିବେ, ସେଠି ପ୍ରଣାମ କରିବେ, ଆଗରୁ ତ ସେମିତି ଆଗରୁ ସବୁ ଗୁରୁକୁଳରେ ଛୋଟ ପିଲାମାନେ ରହୁଥିଲେ, ଗୁରୁମାନେ ଧ୍ୟାନ ଲଗାଉଥିଲେ, ପ୍ରପଦ କହୁଛନ୍ତି ଆମର ଟିଚିଂ ଗୁରୁକୁଳ ଟିଚିଂସ ହେଉଛି, ଯେତେ ଥର ଜଣେ ଦେଖୁଥିଲା ଶିଷ୍ୟ ଗୁରୁଙ୍କୁ 1000 ଥର ପ୍ରଣାମ କରିବ, ଗ୍ରୁପ୍ ପ୍ରବୋଧ କରନ୍ତି କାହିଁକି ନା ତାକୁ ପ୍ରଥମରେ ଶିଖାଯାଇଥିଲା ଡିସିପ୍ଲିନ୍, ସେ ଓଭିଡିଏନ୍ସ ପ୍ରବୋଧ ଓଭିଡିଏନ୍ସ ନହେଲେ ସେ କେବେ ଡିସିପ୍ଲିନ୍ ହେଇପାରିବେନି, ଡିସିପ୍ଲିନ୍ ନହେଲେ କେତେ ସୁନ୍ଦର ତାଙ୍କର ମାନେ ଆନାଲୋଜି ଭଗବାନଙ୍କ ଲୋକ, ଓଭିଡିଏନ୍ସ ନହେଲେ ଜଣେ ଡିସିପ୍ଲିନ୍ ହେଇପାରିବେନି, ଯେ ମାନୁନି ଓଭିଡିଏନ୍ସ କ'ଣ ଆଜ୍ଞା ଦିନ, ଯେ ଆଜ୍ଞା ଦିନ ସେ ଶୃଙ୍ଖଳା କ'ଣ ହେଇପାରିବ, ପ୍ରବୋଧ ଶୃଙ୍ଖଳା ନହେଲେ କୌଣସି ମ୍ୟାନେଜମେଣ୍ଟ ହେଇପାରିବନି, ସ୍ପିରିଚୁଆଲ୍ ମ୍ୟାନେଜମେଣ୍ଟ କିଛି ହେଇପାରିବନି, ସ୍ପିରିଚୁଆଲ୍ ଆଧ୍ୟାତ୍ମିକ କୌଣସି ଗୋଟେ ଯେଉଁ ସୁପରିଚାଳନା ହେଇପାରିବନି, ଜୀବନ ପରିଚାଳନା ହେଇପାରିବନି, ଶୃଙ୍ଖଳା ନା ତୁମର ଜୀବନ ପରିଚର୍ଯ୍ୟା ଠିକ୍ ନାହିଁ, ଗୁରୁକୁଳ ସବୁ ଶିଖା ହଉଛି, ଆଗରୁ ସବୁ ସେଇ ବିଚାର ସବୁ ରହିଥିଲା ନା, ସୁନ୍ଦର ବିଚାର ଥିଲା, ଭଗବାନ ଅର୍ଜୁନ ଗୋଟେ ବଦ୍ଧ ଜୀବର ବିଚାରକୁ ଭଗବାନ ଆମକୁ ଦେଖୁଛନ୍ତି ନା ଗୀତା, ତୁମେ ପଢ଼ିକି ତୁମେ ଅର୍ଥ ବୁଝିଦେବ, ପ୍ରବୋଧ ଲେଖିଛନ୍ତି ତାର ଯାକ ଯେ ମହାରାଜ ଯେମିତି କୁହନ୍ତି ଭାଗବତରେ ସେଟା କ'ଣ ଉପେକ୍ଷା ନା ଉତ୍ପ୍ରେକ୍ଷା, ଉତ୍ପ୍ରେକ୍ଷା ଭାଗବତ ଏଠି କ'ଣ ଏଠି ଶିକ୍ଷାଟା ଆସୁଛି, ଗୀତାରେ ସେମିତି କ'ଣ ଏଥିରୁ ଶିକ୍ଷାଟା ଆସୁଛି, ଏଥିରୁ ଉତ୍ପ୍ରେକ୍ଷା କୁହାଯାଏ, ଆଚ୍ଛା ଜଣେ ଉତ୍ପ୍ରେକ୍ଷା ଲେଖନ୍ତି ଏଇ ଶ୍ଳୋକରେ ଅର୍ଥଟା ଏହା, କିନ୍ତୁ ଏଇ ଶ୍ଳୋକର ଉତ୍ପ୍ରେକ୍ଷା କ'ଣ ଭଗବାନ କହିବା ପାଇଁ ଚାହୁଁ, ଆମ ପାଇଁ ଶିକ୍ଷାଟା କ'ଣ ସେଟା ପ୍ରଭୁ ଏଠି ସିଧା କହିଦେଉଛନ୍ତି, ତାପରେ ଗୋଟେ ଶ୍ଳୋକ ଦେଖୁନାହାନ୍ତି, ଅକୀର୍ତ୍ତିମ୍ ଚାପି ଭୂତାନି କଥୟିଷ୍ୟନ୍ତି ତେ ବ୍ୟୟମ୍ ସମ୍ଭାବିତସ୍ୟ ଚାକୀର୍ତ୍ତିରି ମରଣାଦ ଅତିରିଚ୍ୟତେ। ଅନ୍ୟ ବ୍ୟକ୍ତିର ମୁଖରେ କହିଲା ଭଳିଆ ସେମିତି କହୁଛନ୍ତି, ତୁମେ ଯୁଦ୍ଧ କଲେ ଲାଭ କ'ଣ ହବ, ଯଦି ନ କହିବ ସେ ପ୍ରଥମ ଅଧ୍ୟାୟ ତୁମେ କହିଥିଲ, ବର୍ତ୍ତମାନ ତାର ଅବସ୍ଥା ଦେଖ, ଭଗବାନ ଏଇଟା କହିଦେଲେ, ବର୍ତ୍ତମାନ ଏଇଟା କହିକି ପୁଣି ଅଠର ଅଧ୍ୟାୟକୁ ଯିବେ, ଏତେ ବୁଝି ସାରିଲା ପରେ ଅର୍ଜୁନଙ୍କ ପ୍ରଶ୍ନକୁ ନେଇକି ଚାଲିଲା, ଅର୍ଜୁନ ଭଗବାନ ଏଟା କହିଥିଲେ, କନ୍କ୍ଲୁଜନଟା ଦ୍ୱିତୀୟ ଅଧ୍ୟାୟ ପ୍ରଭୁପଦ ଲେଖିଛନ୍ତି ନା, ଦ୍ୱିତୀୟ ଅଧ୍ୟାୟ ହେଉଛନ୍ତି ଗୀତାର ସାର, କାହିଁକି ଏଠି କହିଦେଲେ ଏହା ନକଲେ ଏହା ହବ, ଏହା ନକଲେ ଏହା ହବ, ସବୁ କହିଦେଲେ, କିନ୍ତୁ ଅର୍ଜୁନ ଯେତେବେଳେ ପ୍ରଶ୍ନ ପଚାରିଦେଲେ ସେ ତ ପ୍ରଜ୍ଞାଙ୍କ ଆଭାସ ସମାଧି ସଦସ୍ୟ କେଶବମ୍ କଥା ପୁଣି ବୁଲିଲା, ପୁଣି ଏଠି କହିଦେଲେ ଅନିଚ୍ଛନା ବିବା ସ୍ନେହ ବଲାଦିବ ନିୟୋଜିତ ଅତକୀନ ପ୍ରଯୁକ୍ତ ଏମ୍ ବାପ ଚରତି ପୁରୁଷ ଅନିଚ୍ଛନା ବିବା ସ୍ନେହ ବଲାଦିବ ନିୟୋଜିତ, ପୁଣି କଥା ବୁଲିଗଲା, ସେଠି ଯାହା ଭଗବାନ କନ୍କ୍ଲୁଜନ୍ ଦେଇଦେଲେ, ପୁଣି ଅର୍ଜୁନ ଅର୍ଜୁନ ତୃତୀୟ ଅଧ୍ୟାୟରୁ ଆରମ୍ଭ କଲେ, କର୍ମଣା ଯେ ସିଏ ତ ଯାହା ସି ଆପଣ କାହିଁ ମୋତେ କର୍ମରେ ଘୋର କର୍ମା ମୋତେ କାହିଁ ନିଯୁକ୍ତ, ଏଣେ କହୁଛନ୍ତି ଶୀତ ପ୍ରଜ୍ଞା ହେବା ପାଇଁ, ସେଟା କହୁଛନ୍ତି ଯୁଦ୍ଧ କରିବା ପାଇଁ, କଥା ପୁଣି ବୁଲିଗଲା, କିନ୍ତୁ କନ୍କ୍ଲୁଜନ୍ ଏଠି ରହିଲା, ଏ ଭଗବାନ ଆମେ କନ୍କ୍ଲୁଜନ୍ ପଡ଼ୁଛେ ନା, ଏଇଟା ଏଇଟା ପୁଣି ଅଠର ଅଧ୍ୟାୟ ରିପିଟ୍ କରିବେ, ଦେଖ ମୁଁ ତୁମକୁ କହିଦେଇଥିଲି ମୋ କଥା, ଯଦି ତୁମେ ନ ମାନିବ ତୁମେ ବିନାଶ, ସବୁ ଛାଡ଼ ମୋର ଶରଣ୍ୟ, ବଡ ଟ୍ରିକ୍ ଗୀତାକୁ ବୁଝେଇ ପାରିଲେ ତୁମକୁ କେଉଁ, ଏଇ ଦ୍ୱିତୀୟ ଅଧ୍ୟାୟର କନ୍କ୍ଲୁଜନ୍ଟା ଅଠର ଅଧ୍ୟାୟ ଯାଇକି ରହିଲା, ଆଉ ମଝିରେ ମଝିରେ ସବୁ ପ୍ରଶ୍ନର ଉତ୍ତର ରହିଲା, ପଳେଇଗଲା ମଝିରେ ଅଲଗା ଆଡ଼େ, ଅର୍ଜୁନ ପ୍ରଶ୍ନ ହିସାବରେ ଯାଇଛନ୍ତି, ମୁଖ୍ୟଟା 10ଟି ପ୍ରଶ୍ନ ଅଛନ୍ତି, ସେ ପ୍ରଶ୍ନକୁ ସବୁ ଭିନ୍ନ ଭିନ୍ନ ଜାଗାରେ କେଉଁ ପ୍ରଶ୍ନ ହିସାବରେ କେଉଁ ଗୀତା ଗଲେ, ମୁଖ୍ୟତଃ 10ଟି ଆଉ ଛୋଟ ଛୋଟ ପ୍ରଶ୍ନ ସବୁ ଅଛନ୍ତି, ତେଣୁ ଅକୀର୍ତ୍ତିମ ଚାପି ଭୂତାନି କଥାଇଛନ୍ତି ତା ଦ୍ୱୟମ୍ ସମ୍ଭାବିତ ସେ ଚାକୀର୍ତ୍ତି ମରଣାନ୍ତ ଅତିରିଚ୍ୟତ ହେ। ଅନୁବାଦ, ଲୋକମାନଙ୍କର ବରାବର, ଲୋକମାନେ ବରାବର ତୁମର କଳଙ୍କ ରଚନା କରିବେ, ଯେଉଁମାନେ ବରାବର ସମ୍ମାନ ଲାଭ କରି ଆସିଛନ୍ତି ତାଙ୍କ ପକ୍ଷରେ ଅପଯଶ ବା ନିନ୍ଦା ମରଣ ଠାରୁ ବଳି ପଡିବ। ମଣିଷ ତ ଏ କଳିଯୁଗରେ ଲୋକମାନେ ଏଇଟା ବି ଡରୁନାହାନ୍ତି, ଲୋକ କ'ଣ ବି କରିକି ପଇସା ରୋଜଗାର କରିବା ପାଇଁ ଚାହୁଁଛନ୍ତି, କ'ଣ ବି ତାଙ୍କ ମାନେ ଚରିତ୍ରଟାକୁ ବି ଚିନ୍ତା କରୁନାହାନ୍ତି। ତୁମେ ସବୁବେଳେ ମନେ ରଖ, ଆମର ଟିଚର ମୋତେ ସାର୍ ମୋତେ କହିଥିଲେ, ଆମର ଛୁଆଠୁ ଗୋଟେ ମନେ ରହୁଛି, ଆମର ଟିଚର ଆମର ସବୁ ଶିକ୍ଷକ ସେ ସମୟରେ ଶିକ୍ଷକମାନଙ୍କର ଗୋଟେ ମର୍ଯ୍ୟାଦା ଥିଲା, ସେମାନେ ଭାରି ନୀତିବାଦୀ ଥିଲେ, ଭଲ ଭଲ କଥା ସବୁ ଶିଖାଉଥିଲେ, ଭଲ ଭଲ ତାଙ୍କ ପାଦ ଧରି ଆମେ ପ୍ରଣାମ କରୁଥିଲୁ, ସ୍କୁଲ ଗଲା ପାଦ ଧରି ପ୍ରଣାମ କରିବାକୁ ପଡ଼େ ସମସ୍ତେ, ଯେତେବେଳେ ପୁଣି ଆସିଲା ବେଳେ ଯିବ ଆସିଲା ବେଳେ ପ୍ରଣାମ ଗଲାବେଳେ ପ୍ରଣାମ, ଆଉ ସବୁ କଥାରେ ଆଜ୍ଞା କୁହାଯାଉଥିଲା, ଆମେ ତ ପଢ଼ୁଥିଲୁ ଆମେ ସେଇ ଡେସାଇଡ଼ ପଢ଼ୁଥିଲୁ ଆଜ୍ଞା, ସାର୍ କହିବେ ଆଜ୍ଞା, ହଁ ନାଇଁ ଆଜ୍ଞା କୁହାଯାଉଥିଲା, ସେ କହୁଥିଲେ ଇଫ୍ ହେଲ୍ଥ ଇଜ୍ ଲସ୍ ସମଥିଙ୍ଗ ଇଜ୍ ଲସ୍, ଇଫ୍ ୱେଲ୍ଥ ଇଜ୍ ଲସ୍ ନଥିଙ୍ଗ ଇଜ୍ ଲସ୍, ଇଫ୍ ହେଲ୍ଥ ଇଜ୍ ଲସ୍ ସମଥିଙ୍ଗ ଇଜ୍ ଲସ୍, ଇଫ୍ କ୍ୟାରେକ୍ଟର ଇଜ୍ ଲସ୍ ଏଭ୍ରିଥିଙ୍ଗ ଇଜ୍ ଲସ୍, ଧନ କିଛି ନଷ୍ଟ ହେଇଗଲା କିଛି ନଷ୍ଟ ହେଇନି, ତୁମର ଜାଣ ସମ୍ପତ୍ତି ଯଦି ତୁମେ ନଷ୍ଟ ହେଇଯାଉଛି କିଛି ନଷ୍ଟ ହେଇନି, ମଣିଷ କ'ଣ ସେଇ ଷ୍ଟାଣ୍ଡାର୍ଡ ରହିଛି, ଯୋଉଟା ପ୍ରଥମ କୁହାହଉଛି ଶାସ୍ତ୍ରରେ ଏଇଟା କିଆର ଭାଲ୍ୟୁ କିଛି ନାହିଁ, ଇଫ୍ ୱେଲ୍ଥ ଇଜ୍ ଲସ୍ ନଥିଙ୍ଗ ଇଜ୍ ଲସ୍, ଯେ ଧନ ଚାଲିଗଲା ତୁମେ କିଛି ଯାଇନି, ବର୍ତ୍ତମାନ କ'ଣ ହେଉଛି ଭାବିଲେ ଆଉ ଧନ ଚାଲିଗଲା ମରା ମୋର ସବୁ ଚାଲିଗଲା, କିନ୍ତୁ ଗୋଟେ ଜଣେ ମୋରାଲ ଇନ୍ଷ୍ଟ୍ରକ୍ଟର ଯାହା କ'ଣ କହିଯିବ ମାନେ ଗୋଟେ ନୀତିବାଦୀ ନୀତି ଶାସ୍ତ୍ର କହୁଛନ୍ତି ୱେଲ୍ଥ ଇଜ୍ ଲସ୍, ନଥିଙ୍ଗ ଇଜ୍ ଲସ୍, କାରଣ ତୁମେ ଟଙ୍କା ଧରିକି ଆସିନ, ଆଉ ତୁମ କର୍ମ ହିସାବରେ ସେତିକି ମିଳିବ, ଜଙ୍ଗଲକୁ ଯାଅ, ବଣ ଭିତରେ ରୁହ, ପାହାଡ଼ ଭିତରେ ରୁହ, କେଉଁଠାରୁ ତୁମ ସେତିକି ମିଳିବ, ଆଉ ଦେହ ଚେଷ୍ଟା କଲେ ମିଳିବନି, ୱେଲ୍ଥ ଇଜ୍ ଲସ୍, ନଥିଙ୍ଗ ଇଜ୍ ଲସ୍, ହେଲ୍ଥ ଇଜ୍ ଲସ୍, ସମଥିଙ୍ଗ ଇଜ୍ ଲସ୍, ସ୍ୱର ଯଦି ତୁମର କିଛି ଖରାପ ହେଇଗଲା, କିଛି ତୁମେ ଲସ୍ କଲ, କାହିଁକି ସ୍ୱର ଦ୍ୱାରା କିଛି କାମ କରିବ, ସାଧନ କରିବ, ଇଫ୍ କ୍ୟାରେକ୍ଟର ଇଜ୍ ଲସ୍, ଏଭ୍ରିଥିଙ୍ଗ ଇଜ୍ ଲସ୍, ତୁମେ ଚରିତ୍ରଟା ନଷ୍ଟ ହେଇଗଲା, ସବୁ ଚାଲିଗଲା ତୁମ ଜୀବନରେ, ଆଉ କଳିଯୁଗରେ କ'ଣ ହେଲ୍ଥକୁ ଚିନ୍ତା କରୁନାହାନ୍ତି କି ମାନେ କ୍ୟାରେକ୍ଟରକୁ ଚିନ୍ତା କରୁନାହାନ୍ତି, ଆଗେ କ'ଣ ଦରକାର ୱେଲ୍ଥ, କାହିଁକି ୱେଲ୍ଥ ଦରକାର ନା ଏନ୍ଜୟ କରିବୁ, ପଇସା କ'ଣ ଦରକାର ନା ଭୋଗ କରିବୁ, ହେ ସରଜ କିଛି ଅସୁବିଧା ନାହିଁ, ଦେଖନ୍ତୁ ଖାଇକି ସବୁ କୁଆଡେ କୁଆଡେ ଖାଉଛନ୍ତି ଯେ କ'ଣ ଦିନ ରାତି ଦେଖିବ, ସେ ଠେଲା ଗାଡ଼ିରେ ଖାଉଥିବେ, ସେ ଚାଟ ମଗେଇ ଖାଉଥିବେ, ସେ ମୁଁ ଯାଉଥିଲି ଟ୍ରେନ୍ରେ ଦେଖି ଗୋଟେ ଗୋଟେ ମାତାଜୀଟା ବସିଥାଏ, ତ ସେ ମାତାଜା ବସିଥାଏ, ସେ କେଉଁଠି ଯାଉଥିଲି ସେଟା ମୁମ୍ବାଇ ନା କ'ଣ ଯାଉଥିଲି, ନା ନାଇଁ ପୁନେ ଯାଉଥିଲି ବୋଧେ, ମୁଁ ପାଗଳ ହେଲି ଦେଖି ସେ ଯାହା ଖାଉଥାଏ, ଏତେ ଦଶ ପନ୍ଦର ଅଧଘଣ୍ଟେ ଯିବ ଆମିଷ ଖାଇବ, ଏ ଜିନିଷ ଖାଇବ, ସେ ଜିନିଷ ଖାଇବ, ପୁଣି ତାକୁ ରଖିବ, ଫୋନ୍ କରିବ ମୁଁ ତାଙ୍କ ଫ୍ରିଜ୍ରେ ନେଇ ରଖିବି, ରାକ୍ଷସ ଭଳିଆ କ'ଣ ଗୋଟେ ମଣିଷଟା, ତାର ରୋଗ ହେଇଯିବ, ତତେ ଚାଲି ବୁଲି ପାରୁନୁ, କେମିତି ଏକଡ଼ା ଖାଉଛ ଗୋଟା, ତୁମେ ହଜମ ହବ ଗୋଟା, ଏତେ ଅଜ୍ଞାନ ମଣିଷ ତା ଶରୀରଟାକୁ ନଷ୍ଟ କରିଦେଉଛି, କିଛି ନାହିଁ କାହିଁ ଭୋଗ ବୁଦ୍ଧିବା, ଭଲ ଖାଇବାର ଅଛି, ଭଲ ପିନ୍ଧିବାର ଅଛି, ଭୋଗ କରିବାର ଅଛି, ଚରିତ୍ର ଯାଉ ଶରୀର ଯାଉ ଯା ଯାଉଛ, ରୋଗଗୁଡ଼ା ତୁମେ ସବୁ ରୋଗ ମାଡ଼ି ବସିଲା, ସମସ୍ତଙ୍କୁ ଡାଇବେଟିସ୍, ବ୍ଲଡ୍ ପ୍ରେସର ସବୁ, ଏଇଠି ଭେଜାଲ ଜିନିଷକୁ ଆଣେ କାମ, ଲୋକଙ୍କର ଶ୍ରମ କିଛି ନାହିଁ, ଆଉ ଖାଇବା ମଣିଷର କେତେ ଖାଇବାଟା କେତେବେଳେ ବଢ଼ିଯାଏ, ଦାୟିତ୍ୱବୋଧଟା କମିଲେ ମଣିଷର ଖାଇବାଟା ବଢ଼େ, ଭାବିଲେ ବୁଝୁଛ କି, ୱାର୍କଲୋଡ୍ ପଡ଼ିଲେ କେଉଁଠି ଆଉ ଖାଇବ କେଉଁଠି, ହେ ରଖ ମ ମୋର କାମ ଅଛି, ଆଗରୁ ଲୋକ କ'ଣ ଏତେ ବିଜି ରହୁଥିଲେ, ମୁଁ ବା ନିଜେ ଯାଇଛି, ଯେଉଁ ଆମର ଯେଉଁ ବିଲରେ କାମ କରନ୍ତି ଛୋଟ ପିଲାବେଳେ, ଆମେ ସବୁ ହଷ୍ଟେଲରୁ, ମୋତେ ଭାରି ଭଲ ଲାଗେ ହଳ କରିବା ଶିଖିବା, ମୋର ଗୋଟେ ଶିଖିବା ନେଚରଟା ମୋର ସବୁବେଳେ, ଯେଉଁ ଜିନିଷ ମୁଁ ଆଦୌ ଶିଖିବି ଛୋଟ ପିଲାବେଳେ, ସବୁ କାମ ଘର ଲିପିବା, ହଳ କରିବା ସବୁ ଜାଣିଛି, ଧାନ କାଟି ମୋତେ ବିରକ୍ତ ହୁଅନ୍ତି, କ'ଣ ଏଇଟା ପଢା ପିଲା ଏଇଟା କ'ଣ କରୁଛୁ, ମୋର ଇଣ୍ଟରେଷ୍ଟ ସବୁ ଶିଖିବା ଗୋଟେ ଜିନିଷ, ତାଙ୍କ ମାନେ ସବୁ ପଖାଳ ଭାତ ସବୁ ଧରିକି ଯାଆନ୍ତି, ସବୁ ଗାମଛାରେ ବାନ୍ଧେ ମା ମାନେ ତାକୁ ଧରିକି ନେଇକି ଯିବୁ, ସେମାନେ ସେଇଠି ବସିକି ଏତେ ଆନନ୍ଦରେ ଖାଉଥିବେ, ବୁଲେ ମାନେ ହଳ ଠିଆ କରିଦେବେ, ଆଉ ବଳଦକୁ ବାସ ବଳଦ ସେ ଠିଆ ହେଇଥିବ, ସେ ତାଙ୍କ ପାକୁଳି କରୁଥିବେ, ତାଙ୍କର ବସିବେ, ସେ ବିଣା ସବୁ ଥିବ କ'ଣ ଏଇଟା କହିଲ, ହିଡ଼ ହିଡ଼ କରେ ବସି ପଡ଼ିବେ, ସାଙ୍ଗେ ସେ ହଳ ଉପରେ ବସି ପଡ଼ିବେ, ନା ପଖାଳ କଞ୍ଚା ଲଙ୍କା ଦୋଳିକି ବାସ ତାଙ୍କ ଯାହା ଘର ଯାଇଥିବେ, ପୋଡ଼ା ଫୋଡ଼ା ଧରିକି ଆରାମସେ ଖାଇଲେ, ହସ ଖୁସି କରି ଖାଉଥିଲେ, କିଛି ରୋଗ ନାହିଁ, ବ୍ୟାଧି ନାହିଁ, ଗୀତ ଗାଉଥିଲେ ବା ହଳ ହଳ କରିବେ, ଗୀତ ଗାଇବେ, ମୁଁ ଦେଖିଛି ଆନନ୍ଦରେ ଗୀତ ସବୁ ଗାଉଥିବେ, ପ୍ରଥମେ କ'ଣ ଜୀବନ ମଣିଷ ଗୋଟେ, ମୋତେ ମାନେ ସଂସାର ଦେଖିଲା ବେଳକୁ ମୋତେ ଲାଗୁଛି ଏମାନେ ସବୁ ଅର୍ଦ୍ଧ ପାଗଳ ଭଳି, ଯିଏ ସରଳଟାକୁ ଜାଣିପାରୁନି, ନିଜର ସ୍ଥିତିକୁ ବି ଜାଣିପାରୁନାହାନ୍ତି, ତ କ'ଣ କୁହାଯିବ, ବହୁତ ବଡ଼ ପତିତ ଅବସ୍ଥା, ଏ ବିଦେଶ ବିଦେଶ ସଂସ୍କୃତି ପଶିଗଲା ନା, ବର୍ତ୍ତମାନ ବିଦେଶ ହେବାକୁ ଯାଉଛି, ବିଦେଶ ତ କେବେ ହେଇପାରିବନି, ଭାରତ କେବେ ବିଦେଶ ହେଇପାରିବନି, କାରଣ ଏ ଭୂମି କେବେ ବିଦେଶକୁ ସୁଟ୍ କରିବନି, ଏ ଭୂମିର ଗୁଣ ରହିବ, କିନ୍ତୁ ଭାରତୀୟବାସୀମାନେ ନା ବିଦେଶୀ ହେଇପାରିବ ନା ଭାରତୀୟ, ଏସବୁ ହାଇବ୍ରିଡ୍ ମୁଭ୍, ଏସବୁ ହାଇବ୍ରିଡ୍ ଇଣ୍ଡିଆନ୍ ହେଇଯିବେ, ବିଦେଶ ତୁମେ ହେଇପାରିବନି କେବେ, ବିଦେଶୀ ଭାରି ଶୃଙ୍ଖଳା, ଭୋଗ କଲେ ବି ସେମାନେ ଶୃଙ୍ଖଳା, ତାଙ୍କ ସ୍ୱାମୀ ସ୍ତ୍ରୀ ସେଠି ଶୋଇଥିବ, ସେ ମୋବାଇଲ୍ ଯେମିତି ତୁମେ ଚବିଶ ଘଣ୍ଟା କପିଜ କପି ପାରିବନି, ତାଙ୍କ ସ୍ୱାମୀ ସ୍ତ୍ରୀ ଉଠେଇବନି, କେହି କାହା କଥା କହିବେନି, ସବୁ ଡିସିପ୍ଲିନ୍, ଏଠି ହେଲା ପେଲା ଯେମିତି ତୁମେ ଯାଉଛ, ସବୁ ଦେଖୁଛ ଗାଡ଼ିରେ ବସ୍ରେ ଚଢ଼ା ଚଢ଼ି ହଉଥିବେ, ଡିସିପ୍ଲିନ୍ ସେମିତି ନାହିଁ, ସେମିତି ଛାଡ଼ିଦେବେ, ଛୋଟ ପିଲାଟା ଅଛି ନା ଛାଡ଼ିଦେବେ, ଜାଣିଲେ ଆଜ୍ଞା ସାଙ୍ଗେ ସାଙ୍ଗେ, ବହୁତ ତାଙ୍କର ସେମାନେ ଡିସିପ୍ଲିନ୍, ତାଙ୍କ ଦେଶରେ ଟ୍ୟାକ୍ସ ମୋର ଦେବାର ଅଛି ନା ଦେଇଦେବା, ଆମେ ଆମର ଓକିଲ ରଖିବା, ଟ୍ୟାକ୍ସ କେମିତି ଫାଙ୍କିବା, ବ୍ରାଇବ୍ ନେବା, ଯେଉଁ କ'ଣ ଏଇଟା ଲାଞ୍ଚ ନେବା, ଆମର ଗୋଟେ ଆମ ଇଣ୍ଡିଆର ଗୋଟେ ବଡ଼ କାମ, ସେଠି ଲାଞ୍ଚ ଦେବା ସବୁଠୁ ବଡ଼ ଅପରାଧ, କୌଣସି ଅଫିସର କହିପାରିବ ଲାଞ୍ଚ ନିଅ ବୋଲି, ସାଙ୍ଗେ ସାଙ୍ଗେ ଜେଲ୍ ପଳାଇଥିବେ, ବିଦେଶ ତାଙ୍କ ଶୃଙ୍ଖଳା ଯେମିତି, ଭାରତ କେବେ ବିଦେଶ ହେଇପାରିବନି, କାରଣ ଆମ ଜୀବନଟା ବୈଦିକ ଶୃଙ୍ଖଳା ପାଇଁ, ଆମ ଜୀବନ ହେଇନି ଏଇ ଭୌତିକ ଶୃଙ୍ଖଳା ପାଇଁ, ଯେତେବେଳେ ବୈଦିକ ଶୃଙ୍ଖଳା ଆମକୁ ଛାଡ଼ିଦେଲେ, ଆଉ ଭୂମି ତ ସୁଟ୍ କରିବନି, ଆମେ କେଉଁ ହେଇପାରିବା, ସାମାଜିକ ଶୃଙ୍ଖଳା ଯେତେ ନିୟମ ଦେଖୁନା ଗଭର୍ଣ୍ଣମେଣ୍ଟ କରୁଛି, କିଏ ମାନୁଛି, କିଛି ମାନିବନି, ଆମେ କେବେ ହେଇପାରିବନି, ତେଣୁ ଏଇ ଗୋଟେ ଭୟଙ୍କର ସମୟ ଆସୁଛି, ଏଇ ଯେଉଁ କ୍ୟାରେକ୍ଟର କଥା କହୁଥିଲି ନା, ଭଗବାନ ଏଠି କହୁଛନ୍ତି ନା, ମରଣା ତତିରିଚ୍ୟତେ ହେ, ଅତିରିଚ୍ୟତେ ହେ, ମରଣ ଠାରୁ ବଳି ପଡ଼ିବ, ମରଣ ଠାରୁ ଅଧିକା ହେଇଯିବ, କୋଉଟା ଅପକୀର୍ତ୍ତି, ଲୁଗା ଗୁଡ଼େ ଯଶୁକୁ ରଖୁଥିଲେ ନା, ବଳି ମହାରାଜ ଦାନ ଦେବାବେଳେ ସେ ପ୍ରବଚନ ଦେଉଛନ୍ତି ନା, ସେ ଚକ୍ରପାଦ ଲେଖିଛନ୍ତି। ଯଦି ବଳି ମହାରାଜଙ୍କ ଯଶର ଆଶା ନାହିଁ କିନ୍ତୁ କହୁଛନ୍ତି ଗୁରୁଙ୍କୁ ବୁଝିବା ନାହିଁ, ଶୁକ୍ରାଚାର୍ଯ୍ୟଙ୍କୁ ଟିକେ ପାସିଫାଇ କରିବା ପାଇଁ, ପ୍ରଶମିତ କରିବା ପାଇଁ ତାଙ୍କର ଭାବଟାକୁ। କଣ ସେ ଶ୍ଳୋକ ନା, ଜଣେ ଜଣଙ୍କ ନାଁ ନେଉଛନ୍ତି ରାଜାମାନଙ୍କର ନାଁ, ବଡ଼ ବଡ଼ ରାଜାମାନେ ଚାଲିଗଲେ। କାଳ ଅଗ୍ରସିତ, କାଳ ସେମାନଙ୍କୁ ଗ୍ରାସ କରିଦେଲା କିନ୍ତୁ ସେମାନେ ଯଶୁକୁ ଗ୍ରାସ କରନି। କାଳ ସବୁ ଖାଇଦେବ, କାଳର ଏତେ ଶକ୍ତି ସବୁ ଖାଇଦେବ, ଦୁଇଟା ଜିନିଷ ଖାଇପାରିବନି। କ'ଣ ଖାଇପାରିବନି? ତୁମ କର୍ମ ଖାଇପାରିବନି। କାଳ ଆମକୁ ମାରିଦେବ ସିନା, କର୍ମ ମାରିଦିଅନ୍ତା କି? କାଳ ସବୁ କରିଦେବ, କର୍ମକୁ ନେଇକି କର୍ମକୁ ଧ୍ୱଂସ କରିପାରିବନି। ଆଉ ଆଉ ଗୋଟେ ଜିନିଷ ଧ୍ୱଂସ କରିପାରିବନି, କେଉଁଟା? ଯଶକୀର୍ତ୍ତି। କ'ଣ ନାହିଁ ଓଡ଼ିଆରେ କୁହନ୍ତି ସକୀର୍ତ୍ତି ସଜୀବତୀ, ଗୋଟେ କ'ଣ ଅଛି ସଂସ୍କୃତରେ ସଜୀବତୀ, ଯାହାର କୀର୍ତ୍ତି ଅଛି ସେ ବଞ୍ଚିକି ରହେ, ସେ ହିଁ କେବଳ ବଞ୍ଚିକି ରହିବ। ସେ ମୃତ୍ୟୁ ହେଲାନି, ତାର କୀର୍ତ୍ତି ରହିଲା, ମରିବ କ'ଣ? ତାର ନାହିଁ। ବଳି ମହାରାଜ ସେଇଆ କହୁଛନ୍ତି, ଆପଣଙ୍କ ଶିଷ୍ୟ ଆଜି ଭଗବାନଙ୍କୁ ସର୍ବସ୍ୱ ଦେଲା, ଏଥିରେ କେଡ଼େ ଗୋଟେ କୀର୍ତ୍ତି ହେବ। କ'ଣ କହିବେ ନା, ବଳି କାହାର ଶିଷ୍ୟ? ଶୁକ୍ରାଚାର୍ଯ୍ୟଙ୍କର ଶିଷ୍ୟ। ଆପଣଙ୍କ ବିରୋଧ କେମିତି କରୁଛନ୍ତି? କୀର୍ତ୍ତି ଆପଣଙ୍କର ହବ, ଏ କୀର୍ତ୍ତି କାଳ ଖାଇପାରିବନି। ଯଦି ବଳି ମହାରାଜଙ୍କର କୀର୍ତ୍ତିରେ ସ୍ପୃହା ନଥିଲା କିନ୍ତୁ ଶୁକ୍ରାଚାର୍ଯ୍ୟଙ୍କୁ ବୁଝିବା ପାଇଁ କହୁଛନ୍ତି, ପୁଣି ଶୁକ୍ରାଚାର୍ଯ୍ୟ ରାଜି ହେଉନା। ଆମକୁ କି ଭଲ ମଣିଷ ନ କୁହନ୍ତୁ, କିନ୍ତୁ ଖରାପ ମଣିଷ ନ କୁହନ୍ତୁ। କମସେ କମ୍ ପ୍ରତ୍ୟେକ ବ୍ୟକ୍ତି ଯଦି ଏତିକି ଚିନ୍ତା କରିବ, ଯେମିତି ଆମକୁ ଭଲ ଭକ୍ତ କିଏ ନ କୁହନ୍ତୁ, ଆମେ ତ ଶୁଦ୍ଧ ଭକ୍ତ ନୁହନ୍ତି, କିନ୍ତୁ ଆମେ ସବୁବେଳେ ମୁଁ ସେଇ ଗ୍ରେଡ୍ସଟା କୁହେ। ଆମକୁ କି ଗୁଡ୍ ଡିବୋଡ଼ି ନ କୁହନ୍ତୁ, କିନ୍ତୁ ବ୍ୟାଡ୍ ଡିବୋଡ଼ି ନ କୁହନ୍ତୁ, ଡିବୋଡ଼ି ବୋଲି ଖାଲି କୁହନ୍ତୁ। ଆମକୁ ଖରାପ ଭକ୍ତ ନ କୁହନ୍ତୁ, ଏଇଟା ବେକାର ଭକ୍ତଟା, ଭଲ ଭକ୍ତ ନ କହୁଛନ୍ତି। ନାହିଁ, ଆମେ ତ ଭଲ ଭକ୍ତ ନୁହନ୍ତି, ଭକ୍ତ ବୋଲି ଟିକେ ଆଶୀର୍ବାଦ ଆସୁ। ଭଲ ଭକ୍ତ ହେଲେ ତୁମେ ଭଲ ଆଶୀର୍ବାଦ ବୈଷ୍ଣବମାନଙ୍କ ତୋର ଆଇଲା, ଭକ୍ତ ହେଲେ ବି ଟିକେ ଆଶୀର୍ବାଦ ଆଇଲା। ଖରାପ ଭକ୍ତ ତ ଭଲ, ତୁମେ ଭଲ ମଣିଷ ତୁମେ ହେଇପାରୁ ନା, ଖରାପ ମଣିଷ ହବନି କମସେ କମ୍। ଏଣୁ ମଣିଷ ହେଇକି ରୁହ, ଦୋଷ ଦୁର୍ବଳତା ଅଛି, ପୂର୍ବର ସ୍ୱୀକୃତି ଅଛି, ସେମିତି ମାନେ ନାହିଁ ଯେ ସମସ୍ତେ ସବୁ ଷ୍ଟାଣ୍ଡାର୍ଡର ଭକ୍ତ ହେଇଯିବେ। ଯଦି ସଦାଚାରୀ ଭକ୍ତ ହେଇପାରୁନେ, ଦୁରାଚାରୀ ଭକ୍ତ କାହିଁକି ହବା? ଗୋଟେ ଇଂଲିଶରେ ଗୋଟେ ଶବ୍ଦ ଅଛି ନା, ଜେନୁଇନ୍ ପର୍ସନ୍, ତ କ'ଣ ଓଡ଼ିଆରେ କୁହାଯିବ? ଯାହା ଗୋଟେ କୁହାଯାଏ, ନାଇଁ ନାଇଁ ଜେନୁଇନ୍ ସରାନ, କିନ୍ତୁ ଗୋଟେ ଅତ୍ୟନ୍ତ ସଚ୍ଚୋଟ ବ୍ୟକ୍ତି, ନିଷ୍ଠାପର ବ୍ୟକ୍ତି, ସଚ୍ଚରିତ୍ରବାନ ବ୍ୟକ୍ତି, ଜେନୁଇନ୍ ପର୍ସନ୍ କୁହାଯାଏ। ଗୋଟେ ସଚ୍ଚରିତ୍ରବାନ ବ୍ୟକ୍ତି, ତୁମେ ଗୋଟେ ଜେନୁଇନ୍ ପର୍ସନ୍ ହୁଅ, ତୁମର କଥା ଭାଷା ଡୁପ୍ଲିସିୟସନେସ୍, ସେ କୁକେଟ୍ ପଲିସ୍ ଗସିପିଂ, ଏଗୁଡ଼ା ଏଇଟା ଜେନୁଇନ୍ନେସ୍ ନୁହେଁ। ତୁମେ ଭକ୍ତ ହେଇଥାଉ କି କର୍ମୀ ହେଇଥାଉ, ଏଇଟା ଜେନୁଇନ୍ନେସ୍ ନୁହେଁ। ଏଥିରେ ତୁମେ କେବେ ବି ସବୁବେଳେ ଗୋଟିଏ ଜିନିଷକୁ ଭକ୍ତ ଜାଣିବା ଦରକାର, ମୁଁ ତ ଗୋଟେ ମଣିଷ ନା, କିନ୍ତୁ ମୋ ହୃଦୟରେ ପରମାତ୍ମା ଅଛନ୍ତି, ସବୁ କଥା ସେ ଜାଣୁଛନ୍ତି। ଜଗତରେ ଆମେ ଦୋଷକୁ ଢଙ୍କେଇ ଦେଲେ ବି ଭଗବାନଙ୍କ ପାଖରେ ଦୋଷ ଢାଙ୍କି ପାରିବାନି। ଜଗତ ଲୋକ ଆମେ ଜାଣିପାରୁନାହାନ୍ତି ଆମେ କିଏ, ସେ ଜାଣିନାହାନ୍ତି, ସେ ସବୁ ଜାଣିଛନ୍ତି। ତେଣୁ ଜଣେ ଭକ୍ତକୁ ଭଲ ଭାବେ ଏଇ ଷ୍ଟାଣ୍ଡାର୍ଡଟା ମେଣ୍ଟେନ୍ କରିବାକୁ ପଡ଼େ। ମୁଁ ଗୋଟେ ଗୁଡ୍ ଡିଭୋଟ୍ ହେଇପାରୁନି, ଗୋଟେ ଏକ୍ଜାଲ୍ଟେଡ଼୍ ଡିଭୋଟ୍ ହେଇପାରୁନି, ଗୋଟେ ଅତି ଉନ୍ନତ ଭକ୍ତ ହେଇପାରୁନି, ଦ୍ୟାଟ୍ ଇଜ୍ ନଟ୍ ଏ ପ୍ରୋବ୍ଲେମ୍। ସେଟା ତ ମୋ ହାତରେ ନାହିଁ, ମୁଁ ଟ୍ରାଏ କରୁଛି ସିନ୍ସିୟରଲି, ଡିଜର୍ଭ ଟୁ କୃଷ୍ଣ। କିନ୍ତୁ କମସେ କମ୍ ବୈଷ୍ଣବମାନଙ୍କର ଆଶୀର୍ବାଦରୁ ମୁଁ ବଞ୍ଚିତ ନୁହେଁ, ମୋତେ କିଏ ଖରାପ ବୋଲି ନ କୁହନ୍ତୁ, ଭଲ ନ କୁହନ୍ତୁ। ଭଲ ତ ଏ ଜଗତରେ ଭଲ କହିବାଟି ବହୁତ ବିରଳ, ଭଲ ବୋଲି ତୁମକୁ କେବେ କହିବେନି କି? ଠିକ୍ ଅଛି, ଆମେ ସେ କାଟାଗୋରିରେ ନ ରହିପାରନ୍ତି, କିନ୍ତୁ କମସେ କମ୍ ଖରାପ ଆସିବାନି। ମାନବ ଧାରଣାର ଭଲ ମଣିଷ ହେବ, ଖରାପ ମଣିଷ କାହିଁକି ଆମେ ହବା? ଗୋଟେ ମଣିଷ ହେଇକି ରୁହ। ଦେଖ, ମାନ ସାଧାରଣ ମଣିଷମାନଙ୍କୁ କେହି ଲୋକ କିଛି କହୁନାହାନ୍ତି, ତାଙ୍କ ବିଷୟରେ କିଛି ଚିନ୍ତା କରୁନାହାନ୍ତି। ଦୁଇ ଜଣଙ୍କ ବିଷୟରେ ଚିନ୍ତା କରୁଛନ୍ତି, ଭଲ ମଣିଷ ବିଷୟରେ ଚିନ୍ତା କରୁଛନ୍ତି, ଖରାପ ମଣିଷ ବିଷୟରେ ଚିନ୍ତା କରୁଛନ୍ତି। ସାଧାରଣ ମଣିଷ ବିଷୟରେ କିଛି ଚିନ୍ତା କରୁନାହାନ୍ତି, ସେ ତାଙ୍କ ଡ୍ୟୁଟି କରୁଛନ୍ତି, ତାଙ୍କ ବଞ୍ଚି ଖାଇ ପିଇକି ରହିଛନ୍ତି। ମଦୁଆଟାକୁ ଦେଖିଲେ ମଦୁଆ ବୋଲି କହିବ, ସାଧୁଟାକୁ ଦେଖିଲେ ସାଧୁ ବୋଲି କହିବ, ମଝିରେ ଯେଉଁ ଲୋକ ଗଲେ କିଛି ନାହିଁ। କମସେ କମ୍ ଗୋଟେ ଭଗବାନ ସେ କଥା ବୁଝୁଛନ୍ତି ନା, ସମ୍ମାନ ସମ୍ଭାବିତ ଅକୀର୍ତ୍ତିମ୍ ମରଣାଦପି ମରଣାଦ ଅତିରିଚ୍ୟତେ, ଅକୀର୍ତ୍ତିଟା ମରଣ ଠାରୁ ବଳିଯିବ। ତୁମେ ଏତେ ବଡ଼ ଯୋଦ୍ଧା, ଶିବଜୀଙ୍କ ଠାରୁ ବର ପାଇଛ, ତୁମେ ଏତେ ସବୁ କରୁଛ, ଅର୍ଜୁନ ଆଜି ଯୁଦ୍ଧରୁ ପଳେଇଗଲେ। ପ୍ରବୋଧମ ବହୁତ ବଳଦେବୀ ଦେଶ ଭଲ ଲେଖିଛନ୍ତି, ପ୍ରବୋଧ ସେ ରଚନା କରିଥିବେ ମୁଁ ଜାଣିଛି। ଭଗବାନ ଶ୍ରୀକୃଷ୍ଣ ବର୍ତ୍ତମାନ ଅର୍ଜୁନଙ୍କୁ ବନ୍ଧୁବାସ ହିସାବରେ ତଥା ଦାର୍ଶନିକ ହିସାବରେ ଅର୍ଜୁନଙ୍କର ଯୁଦ୍ଧ ନ କରିବାର ନିଷ୍ପତ୍ତି ଉପରେ ତାଙ୍କର ଶେଷ ବିଚାର ଦେଉଛନ୍ତି। ଏଟା ଶେଷ ବିଚାର ଦାର୍ଶନିକ ଦୃଷ୍ଟିରୁ ବି କହୁଛନ୍ତି। ପ୍ରଥମ ଅଧ୍ୟାୟରେ ସେ ଯେଟା କହିଥିଲେ, ମୋର କୌଣସି ମଙ୍ଗଳ ହବାର ମୁଁ ଦେଖୁନି, ନକାଂକ୍ଷ ବିଜୟ କୃଷ୍ଣ ନଚରାଜ୍ୟ ସୁଖାନି ଚ ତାର ଆନ୍ସର ଏଠି ଦଉଛି। ଭଗବାନ କହିଲେ ହେ ଅର୍ଜୁନ ଯଦି ତୁମେ ଯୁଦ୍ଧ ତ୍ୟାଗ କରିଯାଅ ଲୋକମାନେ ତୁମକୁ ଭୀରୁ ବୋଲି କହିବେ। ଯଦି ତୁମେ ଭାବୁଥାଅ ଯେ ଲୋକମାନଙ୍କର ନିନ୍ଦା କରନ୍ତୁ ପଛକେ ତୁମେ ଯୁଦ୍ଧ କ୍ଷେତ୍ରରେ ପ୍ରଣୟନ କରି ଜୀବନ ବଞ୍ଚାଇବ, ତଥାପି ମୋର ଉପଦେଶ ତୁମେ ଯୁଦ୍ଧ କ୍ଷେତ୍ର ପଳାଇ ନ ଯାଇ ବରଂ ଏଠାରେ ମୃତ୍ୟୁବରଣ କରିବା ଉଚିତ। ଭଗବାନ କହୁଛି ମୋର ମର ଏଠି କିନ୍ତୁ ଯାଅନି। ତୁମ ପରି ଏକ ସମ୍ମାନୀୟ ବ୍ୟକ୍ତି ପାଖରେ ଅପଯଶ ବା ନିନ୍ଦାଟା ମରଣ ଠାରୁ ବଳି ପଡ଼ିବ, ତେଣୁ ତୁମେ ମୃତ୍ୟୁ ଭୟରେ ପଳାଇବା ଉଚିତ ନୁହେଁ, ବରଂ ଯୁଦ୍ଧରେ ମୃତ୍ୟୁବରଣ କରିବା ଉଚିତ। ଏତଦ୍ୱାରା ମୋର ବନ୍ଧୁ ସଖା ହୋଇଥିବାରୁ ଯେଉଁ ନିନ୍ଦାଟା ଶୁଣିବ ସେଥିରୁ ରକ୍ଷା ପାଇବ ଏବଂ ସମାଜରେ ତୁମର ଯେଉଁ ସମ୍ମାନ ରହିଛି ତାହା ମଧ୍ୟ ହରାଇବ ନାହିଁ। ତେଣୁ ଭଗବାନ ଅର୍ଜୁନଙ୍କ ପ୍ରତି ଶେଷ ନିଷ୍ପତ୍ତି ହେଲା ପଳାଇ ନ ଯାଇ ବରଂ ଯୁଦ୍ଧରେ ପ୍ରାଣତ୍ୟାଗ କରିବା ଉଚିତ। ବଳଦେବ ଦୋଷଣ ସେ କଥା କହିଲେ, ବିପକ୍ଷ ଦୋଷଣ ସୁଧର୍ମ ଭ୍ରଷ୍ଟ ଉପାର୍ଜିତ କୀର୍ତ୍ତିନାଶ ପାପ ଭୋଗ। ସାର ଏଠି ଶ୍ଳୋକରେ ବିପକ୍ଷ ଦୋଷ ଦେଖିଲେ, ଯଦି ଯୁଦ୍ଧ ନ କରିବ ତୁମର କଣ କଣ ହବ? ପାପର ଭାଗ୍ୟ ହବ, କୀର୍ତ୍ତି ଚାଲିଯିବ, ସ୍ୱଧର୍ମରୁ ଭ୍ରଷ୍ଟ। ଆଚ୍ଛା, ନ କେବଳ ସ୍ୱଧର୍ମ କୀର୍ତ୍ତି କ୍ଷତ୍ରିୟ ମାତ୍ର ଯୁଦ୍ଧ ସମ୍ଭାରମ୍ଭେ ଅର୍ଜୁନ ପଳାୟନ ଇତି ଅବ୍ୟୟମ ଶାଶ୍ୱତୀ ଅକୀର୍ତ୍ତିମ ତବ ଭୂତାନି ସର୍ବେ ଲୋକମ କଥା ହେଇଛନ୍ତି। ଆରେ ମଝିରୁ ପଳେଇଥାନ୍ତେ ଯୁଦ୍ଧରୁ କିଛି ଅସୁବିଧା ନାହିଁ, ସନ୍ଧି କରିବା ପାଇଁ ଗଲେ କି ଭୟରେ ପଳେଇଗଲେ, ଯୁଦ୍ଧଟା ଆରମ୍ଭ ହେଇନି ତ ଲୋକ ତୁମକୁ କଣ କହିବେ ଅର୍ଜୁନ ଭୟରେ ପଳାୟନ କଲେ? ନନୁ ମରଣାତ ଭୀତେନ ମୟା ଅକୀର୍ତ୍ତିମ ସୌଡବ୍ୟମ, ଏଇଟା ପ୍ରଭୁ ରଚନା କରିଛନ୍ତି। ମରଣାତ ଭୟାତ ଅକୀର୍ତ୍ତିମ ସୌଡବ୍ୟମ, ଅକୀର୍ତ୍ତି ମରଣ ଭୟ, ଯଦି ମରଣ ମରକୁ ମୋର ଭୟ ଅଛି ଅକୀର୍ତ୍ତି ହେଲେ ଅସୁବିଧା କ'ଣ? ମୁଁ ତ ବଞ୍ଚିଯିବି ନା କମ୍ ସେ କମ୍, ଯଦି ଏଇ କଥା ପ୍ରଶ୍ନ କରନ୍ତି ସେଠି କହୁଛନ୍ତି ନା ସମ୍ଭାବିତ ଅପ୍ରତିଷ୍ଠିତ ଅତିରିଚ୍ୟତେ ଅଧିକାତ ଭବତୀ ତଥାଚ ତାଦୃଶ ଅକୀର୍ତ୍ତି ମରଣାମେ ବରଂ, ତୁମେ ଯୋଉ କହୁଛ ମୋର ବଞ୍ଚିଯିବି ବରଂ ଅକୀର୍ତ୍ତି ହଉଛି, ହଉ ଭଗବାନ କଣ କହିଲେ ସେ ବଞ୍ଚିବାଟା ମରିବା ଠାରୁ ମରଣାଥ ଅତିରିଚ୍ୟ ସେଟା ଅର୍ଥ କଲେ ବଳଦେବ ଧ୍ୟାନ। ସମ୍ଭାବିତ ଅପ୍ରତିଷ୍ଠା, ତୁ ଯୋଉ ଅପ୍ରତିଷ୍ଠା ହବ ତୁମେ କହୁଛ ମୁଁ ମରିବ, ମାନେ ଲୋକମାନେ ଯାହା କହୁଛନ୍ତି କୁହନ୍ତୁ ମୁଁ ତ ମରିବିନି ବା ମାରିବିନି, ମୁଁ କଣ କରିବି? ମୋର ପଳେଇଯିବି, ଯୁଦ୍ଧ ପଳାୟନ କରିବି, କାରଣ ସେଇଟା ତୋର ମରିବାଠୁ ଅଧିକା, ତୋର ମରିବାଠୁ ଅଧିକା, ମରଣ ଭୟରେ ତୁ ଯୋଉ ପଳେଇ ଯାଉଛ ମରିବାଠୁ ଅଧିକା ହବ, କାହିଁକି ହବ? ଏଠି କହିଲେ ଅତିରିଚ୍ୟତେ ଅଧିକା ଭବତୀ ଅପ୍ରତିଷ୍ଠିତ ତଥାପି ପ୍ରକୃତି ମରଣା ଦେବ ବର ଲୋକ ଯଦି ଛୁଆଟିବେଳେ ଗୋଟେ କଣ କୁହନ୍ତି ମା ସବୁବେଳେ ମୁଁ ଭୁଲିଗଲି, ଲୋକ ଯଦି କଣ ଭଲ ତୁମ ବିଷୟରେ ଦୁଇପଦ ନ କହିଲେ ସେ ମଣିଷ ଜୀବନ ବଞ୍ଚିକି ଲାଭ କଣ? ଜଣଙ୍କୁ ଗୋଟେ ଲୋକକୁ ଭଲ ବୋଲି ତୁମେ ଦୁଇପଦ ତୁମକୁ କେହି ଗୋଟେ କହୁନାହାନ୍ତି, ସବୁବେଳେ ଯିଏ ଦେଖୁଛି କହୁଛି ଏଇଟା ଗୋଟେ ଖରାପ ପିଲା, ଇଏ ଗୋଟେ ଚଗଲା, ତାହେଲେ ସେ ଅଭିଶାପଟା ନେଇକି କଣ କରିବେ? ସେ ବଞ୍ଚିକି ଲାଭ କଣ ସେ ଲୋକର? କମସେ କମ ଖରାପ ନ କୁହନ୍ତୁ, ପ୍ରଶଂସା ନ କରନ୍ତୁ, କିଛି ଆବଶ୍ୟକ ନାହିଁ, ଜେନେରାଲ କାଟାଗୋରୀ ରହିବା ବର ଭଲ, ଆମେ ସୁଧ ଭକ୍ତ ହେଇପାରୁନେ ବଡ଼ ଜିନିଷ ନାହିଁ, ଗୋଟେ ଦୂରାଚାରୀ ଭକ୍ତ ହବନି, ଏଇଟାକୁ ଜଣେ ଚିନ୍ତା, କାରଣ ଆମର ଅଭିଶାପ ଗୁଡ଼ାକ ସବୁ ପଡ଼ିବ ନା ତୁମ ଉପରେ। ଗୋଟେ ଜୀବର କିଛି ବି ଶକ୍ତି ଅଛି ବୋଲି ମନେ ରଖ, ଆମେ କେବଳ କର୍ମୀଙ୍କି ଗୋଟେ ଭାବିଦେବା ସେ ଗୋଟେ କର୍ମୀ ସବୁବେଳେ କର୍ମୀ, ନାଇଁ ନାଇଁ ସବୁବେଳେ କର୍ମୀ ବୋଲି ଭାବିଲେ ହବନି, ତା ହୃଦୟ ଭଗବାନ ଅଛନ୍ତି ଭକ୍ତିମ ଠାକୁର, ତାଙ୍କର ଯେଉଁ ଭାବ ସିଏ ତ କୃପା ମାଗୁଛନ୍ତି, ସମସ୍ତଙ୍କୁ ମାଗିଛନ୍ତି, ସିଏ କର୍ମୀ ବ୍ରାହ୍ମଣ ମାନଙ୍କ ବିରୁଦ୍ଧରେ କହିଛନ୍ତି, କର୍ମକାଣ୍ଡ ବିରୁଦ୍ଧରେ କହିଛନ୍ତି, ତାହେଲେ କୃପା ଭକ୍ଷା କରୁଛନ୍ତି ସମସ୍ତେ, ବ୍ରାହ୍ମଣ ବୈଷ୍ଣବ ସବୁ କୃପା କର ମୋରେ, ସବୁ ବ୍ରାହ୍ମଣ ବୈଷ୍ଣବ ମୋତେ କୃପା କର। ହଁ କଣ ଲେଖିଲେ ସେ ଲାଷ୍ଟ ପଦରା, ସର୍ବଜୀବେର ଶରଣ, ଆଉ ତ ସେ ପଦ ସବୁ ବ୍ୟବହାର ହୁଏନି କଥାରେ, ଭାଗବତ କଥାରେ ବୈଷ୍ଣବ କଥାରେ ବ୍ୟବହାର ହୁଏ, ସବୁ ବହୁତ ସୁନ୍ଦର ପଦ। ଆମେ ଅତି ଦିନହୀନ ଲଇଲୁ ଶରଣ, ସର୍ବଜୀବେର ମୁଁ ଦିନହୀନ ହେଇକି ସବୁ ଜୀବର ଶରଣ ନଉଛି, ସବୁ ଜୀବର ସବୁ ଜୀବ ମୋତେ କୃପା କର, ଆଉ ପଦ ଗୋଟେ ନାହିଁ, ସବେ ମିଲି କୃପା କରି କର କରୁଣା, ଅଧମ ପତିତ ଜନେ ନା କରିବ ଘୃଣା, ସଭାକାର ପଦ ରେଣୁ ଶିରେ ରହୁ ମୋର, ଯାହାରେ ପ୍ରସାଦେ ତରି କଳି ମହାଗର, ଜୟ ଜୟ ଗୁରୁ ଗୋସାଇଁ ବୈଷ୍ଣବ, ହଁ ଜୟ ଜୟ ଗୁରୁ ଗୋସାଇଁ ଚରଣ ତୁହାର, ଯାହାରେ ପ୍ରସାଦେ ତରି ଏବେ ହୋ ସଂସାର, କମ୍ ବଡ଼ ବଡ଼ ପଦ ସବୁ, ବୈଷ୍ଣବ ଧାରା ଅତି ସୂକ୍ଷ୍ମ, ଆମେ ତ ଗୋଟେ ମାନବ ଜେନୁଇନ୍ ଯାହା କୁହନ୍ତି ଗୋଟେ ସଚ୍ଚରିତ୍ରବାନ ଏବଂ ସତ୍ନିଷ୍ଠ ମଣିଷ ହେଇପାରୁନାହିଁ। ଆଉ ଏସବୁ ପଦକୁ କ'ଣ ଆମେ ବୁଝିପାରିବା, ହଜମ କରିପାରିବା? ସବୁ ଜୀବ ମୋର କରୁଣା ଦରକାର। ସେଠି ଆଉ କେଉଁଠି ଗୋଟେ ବାଦ ଛିଦ୍ର ଏଗୁଡ଼ାକ ସବୁ ଗ୍ରୁପିଜିମ୍ ଏଗୁଡ଼ା ସବୁ କେଉଁଠି ଅଛି? ଏଗୁଡ଼ା କେଉଁ ଷ୍ଟାଣ୍ଡାର୍ଡ ଯାଇକି ରହିଲାଣି? ବୈଷ୍ଣବିଜିମ୍ ଷ୍ଟାଣ୍ଡାର୍ଡଟା କୁଆଡ଼େ ଯାଇକି ରହିଲାଣି? ଆଉ ତୁମର ଏସବୁ ଏ ଜିନିଷଗୁଡ଼ା କେଉଁଠି ଅଛି? ଏଗୁଡ଼ାକ ଏଗୁଡ଼ା କିଛି ନାହିଁ, ତୁମେ ଆମେ ଗୋଟେ ଜେନୁଇନ୍ନେସ୍କୁ ଆସିନେ ଆଉ। ଆଉ ବଡ଼ ବଡ଼ କଥା କହିଲେ କ'ଣ? ସେଗୁଡ଼ା ମୁଁ ମାନେନି, ନିଜର ସ୍ଥିତିଟାକୁ ନିଜେ ଦେଖ। କେବଳ ଆମେ ବହୁତ ବଡ଼ କଥା କହିଦେଲେ, ସବୁବେଳେ ଗୋଟେ କଥା ମୁଁ ମୁଣ୍ଡକୁ ଆସୁଛି ଏଇଟା, କେହି ବହୁତ ବଡ଼ କଥା ଜାଣିଦେଲେ, ବହୁତ ବହୁତ ବଡ଼ କଥା କହିଦେଲେ, କିଛି କରିକି ଦେଖେଇଦେଲେ ତାର ଅଧିକାର ଯେ ବଦଳିଯିବ ନୁହେଁ। ତୁମକୁ ଜଗତର ଅଧିକାର କିଏ ଦେଇପାରିବେନି, ଅଧିକାର ଗୁରୁ ବୈଷ୍ଣବ ଦେବେ। ଆଉ ସେ ଅଧିକାରଟା ତୁମେ ଜାଣିପାରିବ ମୋର ଭଜନ ଅଧିକାର କେତେ ହେଲା। ଇଏ ଅଧିକାର ହଉଛି ଏଇଟା, ଅକୀର୍ତ୍ତିଟା ମରଣ ଠାରୁ ବଡ଼। ସେଟା କହିଲେ ବା ଆମର କିଏ ଲେଖିଲେ, ନୀତିକାର ଲେଖିଲେ? ଚାଣକ୍ୟ କି? ଚାଣକ୍ୟ କି? ଆଉ କିଏ ନୀତିକାର ଲେଖିଲେ? ଅଧମା ଧନମିଚ୍ଛନ୍ତି ଧନମାନ ଚ ମଧ୍ୟମା ଉତ୍ତମ ମାନ ମିଚ୍ଛନ୍ତି ମାନ ହିଁ ମହତ ଧନ। ଭାରତୀୟ କବିମାନେ, ଭାରତୀୟ ନୀତିକାର ମାନେ ବସେଇଦେବେ କଥାରେ ଲୋକଙ୍କୁ, ଆଉ କିଏ କଥା କହିପାରିବ? ଆସିଲେ ଦେଖିବା କିଏ କଥା କହିବ? ନୀତିଶୁଳ୍କ ଯେତିକି ଅଛି କଢ଼ା ହବ, ଯେତିକି ସମସ୍ତେ ବସି ଦିଆଯିବ ଜଗତରେ। ମନୁ ମହାରାଜଙ୍କ ସଂହିତା ନୀତିଶୁଳ୍କ ଯଦି ପକା ହବ, ପାଟି ଫୁଟିପାରିବନି କୋଉ ନେତା କିଏ କ'ଣ ମାନିବନି। ଶାସ୍ତ୍ର ଡିଫରେଣ୍ଟ, ପାର୍ଶ୍ୱରେ ତୁମେ ଶାସ୍ତ୍ରକୁ ମାନିପାରିବନି। ମାନୁ ଯଦି ପୁରା ମାନୁ ନହେଲେ କହିଦିଅ କିଛି ଶାସ୍ତ୍ର ବୋଲି ନାହିଁ। ଆଜି ପ୍ରଭୁପାଦ ସେ ବୈଜ୍ଞାନିକ ବିଷୟରେ ପଢ଼ୁଥିଲେ, ପ୍ରଭୁପାଦ ସେ କହୁଥିଲେ, ପ୍ରଭୁପାଦ କହିଲେ ନାହିଁ ସେମାନେ ସବୁ ନନ୍ସେନ୍ସ। ସେଟା ପ୍ରଭୁପାଦ ଜଣେ ଶିଷ୍ୟ କହିଲେ, ନାଇଁ ନାଇଁ କ'ଣ ତା ନାଁ କହିଲେ, ଡାରୱିନ୍ ନା ନ୍ୟୁଟନ, ଡାରୱିନ, ସେ ବି ମାନୁଥିଲେ ଈଶ୍ୱରଙ୍କୁ। ପ୍ରଭୁପାଦ ସେ ଭଗବାନଙ୍କ ଲୋକ ନା କହିଲେ, ହଁ ବହୁତ ବୈଜ୍ଞାନିକ ଭଗବାନଙ୍କୁ ମାନନ୍ତି, କିନ୍ତୁ ସେମାନଙ୍କର ଆଇଡ଼ିଆ ହେଲା ଭଗବାନ ସେ ତାଙ୍କର କ'ଣ କର୍ତ୍ତବ୍ୟ ଅଛି? ହ୍ୱାଟ୍ ଇଜ୍ ୟର ଡ୍ୟୁଟି? ଅଛନ୍ତି ଭଗବାନ, ତାଙ୍କ ସହିତ ଆମର କ'ଣ ରିଲେସନ୍ସିପ୍ ଅଛି? ସେ ତାଙ୍କ ରାସ୍ତାରେ ଅଛନ୍ତି, ଆମକୁ କିଛି କରିବାକୁ ପଡ଼ିବ। ଦେଖ ପଠାଣି କରିଦେଲେ, ଏଇଟା ସତ୍ୟ କି ନାହିଁ? ଯେଉଁ ବୈଜ୍ଞାନିକ ମାନୁଛନ୍ତି ଭଗବାନ ଅଛନ୍ତି ବୋଲି, ସେମାନେ କ'ଣ କେବେ ମନ୍ଦିର କରିଛନ୍ତି? ସେମାନଙ୍କ ଭକ୍ତି ଯୋଗୁଁ ମାନିଛନ୍ତି? ସେମାନଙ୍କ ନାମ କରିବା ପାଇଁ କହୁଛନ୍ତି? କେବଳ ଯେଉଁମାନେ ଭକ୍ତ ସେମାନେ କହିବେ, ଈଶ୍ୱର ଅଛନ୍ତି ବୋଲି ମାନି ନେବେ ଲୋକ। ଈଶ୍ୱରଙ୍କ ସହିତ ମୋର କ'ଣ ସମ୍ପର୍କ ଅଛି? ଯେମିତି ଜଗତରେ ଲୋକ ମାନୁଛନ୍ତି ନା ଠାକୁର ଅଛନ୍ତି, ଏ ଗାଁ ଲୋକ ମାନୁନାହାନ୍ତି ଠାକୁର ଅଛନ୍ତି ବୋଲି? ଠାକୁର ଠାକୁର ଅଛନ୍ତି ତାଙ୍କ ରାସ୍ତାରେ, ସିଏ ମୋ ରାସ୍ତାରେ, ତାଙ୍କ ସହିତ ମୋର କ'ଣ କାମ ଅଛି? ତାହେଲେ ସିଏ କି ସେ ତାଙ୍କର ପ୍ରବାଦ କହୁଛନ୍ତି ସେଇ ଟାଇପ୍ର ଡିଭୋଟି ବା ସେଇ ଟାଇପ୍ର ଆଡମିଟ୍ଟା ଆମର କ'ଣ କାମରେ ଲାଗିବ? ଏତେ ସୂକ୍ଷ୍ମ ଜାଣିଥିଲେ ପ୍ରବାଦ। ଏପଟେ ସମୟ ମିଳୁଛି, ମୁଁ ଦେଖୁଛି, ଆମ ସମୟ ହୁଏନି, କେବଳ ପ୍ରବାଦ ଭାଗବତ ଗୀତା ପଢ଼ିଦେଉ, କନ୍ଭରସେସନ୍ ମୁଁ ପଢ଼ିଛି, କିନ୍ତୁ ଯେଉଁ ଆଉ ଅଲଗା ଜିନିଷ ଗୁଡ଼ା ଯେଉଁ ରହିଛି, ସେଟା ସେତେବେଳେ ଆମର 10 ବର୍ଷ 15 ବର୍ଷ ତଳେ ମୁଁ ପଢ଼ିଥିଲି। ପୁଣି ସେବା ସହିତ ପଢ଼େ ନା, ମୁଁ କ'ଣ ତୁମର ଭଳିଆ କହିଲି ବହି ଧରିକି ମୁଁ କେବେ ବସିନି, କହୁ 2-4 ଘଣ୍ଟା ପଢ଼ୁ, ପୁଣି ସେବା, ପୁଣି ସେବା, ରୋଷେଇ କର, ଖାନ, ନିଜେ ସବୁ କରିବାକୁ ପଡ଼େ, ନିଜେ ପ୍ରବଚନ ଦେବୁ, ନିଜେ 5 ନମ୍ବର ରୋଷେଇ କରିବୁ, ନିଜେ ହାଣ୍ଡି କଡ଼ା ଦେଇକରି ପ୍ରବଚନ ଦେବାକୁ ଯିବୁ, ନିଜେ ଖାତା ତିଆରି କରିବୁ, ନିଜେ ସବୁ କରୁଥିଲୁ। ଆମେ କାହାକୁ ଡିପେଣ୍ଡ କରିକି ଚଳିନୁ? ତୁ ଭାବୁନି ଆମେ ସବୁ ଏଇ ଯେଉଁ ଖାତା ପତ୍ର ଯେଉଁ ଲେଖୁଛୁ, ଆମେ ସବୁ ନିଜେ ନିଜେ ରୋଷେଇ କରିବୁ, ନିଜେ ବଗିଚା ତିଆରି କରିବୁ, ନିଜେ ବାଡ଼ି ବଗିଚାରେ ସେବା କରିବୁ, ଯିଏ ଆମ ସାଙ୍ଗରେ ଭାଗବତ କଥାକୁ ଯିଏ ନିଜ ହାଣ୍ଡି କରି ନେଇ ବାସନ ନେଇକି ଯିବୁ, ରୋଷେଇ କରି ଆମେ କାହା ହାତରୁ ଖାଉନଥିଲୁ ନା, ସେଥିରେ ସବୁ କରିବାକୁ ପଡ଼ୁଥିଲା। ସେଥିରେ କିଛି କିଛି ଭଗବାନଙ୍କର ସେଟା ସେତେବେଳେ ପ୍ରଭୁ ସେମିତି ବୁଦ୍ଧି ଦେଉଥିଲେ, ଗୁରୁ ବୈଷ୍ଣବ ସେମିତି ସାହାଯ୍ୟ କରୁଥିଲେ। ପଢ଼ିବା କ'ଣ ଅଛି ଏଇ ଏଇ ଜିନିଷଟା? ସୁଖମର୍ମଟା ଆମେ ସେତେବେଳେ ତ ଆଉ ଏତେ ମାନେ ତାକୁ ବହୁତ କଥାରେ ମୁଣ୍ଡ ପଡ଼ିଲେ କ'ଣ ଗୋଟେ କନ୍ଷ୍ଟାନ୍ସି ଆସିକି ବର୍ତ୍ତମାନ ଯେତେବେଳେ ଯେତିକି ସମୟରେ ପଢ଼ା ହେଉଛି ଦେଖାହଉଛି, ଏଇ ୱାର୍ଡିଂ ଗୁଡ଼ା କେତେ ପ୍ରଭୁପାତ କ'ଣ କ'ଣ କହୁଛନ୍ତି ଏଗୁଡ଼େ ସବୁ? ଏଇଟା କେହି ବି ଜଗତରେ ଧରିପାରିବନି ପଏଣ୍ଟ ଗୁଡ଼ିକ। ଦେଖିଲ ତ କେତେ ସୂକ୍ଷ୍ମ ପଏଣ୍ଟ, ଭଗବାନ ସେ ମାନିଛନ୍ତି, ପ୍ରଭୁପାତ ମାନିଛନ୍ତି ଠିକ୍ ଅଛି, କିନ୍ତୁ ଈଶ୍ୱରଙ୍କ ସହିତ ତାଙ୍କର ସେ କ'ଣ ଭାବନ୍ତି? ଈଶ୍ୱରଙ୍କର କିଛି ଆବଶ୍ୟକ ଅଛନ୍ତି କିନ୍ତୁ ଆବଶ୍ୟକ ନାହିଁ। ତୁ ଯାଉନା ଦେଖ, ଯାହା କୁହ ଭଗବାନଙ୍କୁ ଜନ୍ମାଷ୍ଟମୀ ଡାକିଦେବ, ଯେତେ ବଡ଼ ବଡ଼ ଲୋକ ଡାକିଦେ, ସେ ଭଗବାନ ବିଷୟରେ କହିଦେବେ, କିନ୍ତୁ ତାପରେ ସେ କ'ଣ କହିବେ? ମୋ ଡ୍ୟୁଟି, ତାଙ୍କ ପାଇଁ କିଛି ଡ୍ୟୁଟି ଅଛି, ଈଶ୍ୱରଙ୍କ ପାଇଁ କିଛି କର୍ତ୍ତବ୍ୟ ଅଛି, ସେଟାକୁ ଆଡମିଟ୍ କେବେ କରିପାରିବେନି। ସେ ଧରିଦେଉଛନ୍ତି, ସେ ମହାଜନ ଲୋକ ସବୁ, ଭଗବାନଙ୍କ ଲୋକ ଆଉ, ସେଟା ଭକ୍ତ ଆମେ ହେଇଛେ, ମୁଁ ଭକ୍ତ ହେଇଛି, ଭକ୍ତ କ'ଣ ହେଲା? ତୁମ ଡ୍ୟୁଟି ଅଛି, ତୁମେ ଡିସାଇପଲ, ତୁମ ଡ୍ୟୁଟି ଅଛି। ରିଲେସନ୍ସିପ୍ ଇଜ୍ ବେସ୍ଡ ଅନ୍ ଡ୍ୟୁଟି, ନଟ୍ ଫର୍ମାଲିଟି। ସମ୍ବନ୍ଧଟା କର୍ତ୍ତବ୍ୟ ଉପରେ, ମୁଁ ବାହା ହେଇଛି, ସେ ସିନ୍ଦୁର ମାରିଦେଇଥିବ, ଶଙ୍କର ମୁଁ ବାହା ହେଇଛି, ଏଇଟା କହିଦେଲେ ତ ହବ କି? ତୁମ ରିଲେସନ୍ସିପ୍ଟା ହେଇଗଲା କି? ତୁମେ ବିବାହ ହେଇଛ ମାନେ ତୁମର କିଛି ସ୍ୱାମୀର ସ୍ତ୍ରୀ ପ୍ରତି କର୍ତ୍ତବ୍ୟ ଅଛି, ସ୍ତ୍ରୀର ସ୍ୱାମୀ ପ୍ରତି କର୍ତ୍ତବ୍ୟ ଅଛି। ଫର୍ମାଲିଟି ସେଟା ଲଙ୍ଗ ଲାଷ୍ଟିଂ ନୁହେଁ, ଫର୍ମାଲିଟିର ରେଜଲ୍ଟ କିଛି ନାହିଁ, ଫର୍ମାଲିଟି କ'ଣ କୁହାଯିବ, ଗୋଟେ ବାହ୍ୟ ଔପଚାରିକ, ସଂସ୍କୃତ ଉପଚାରିକର ଗୋଟେ ଗୋଟେ କରାଯାଉଛି, ଗୋଟେ ଫର୍ମାଲିଟି ଦେଖିବା ପାଇଁ କିଛି ଲାଭ ହେଉଛି, ଗୋଟେ ବାହ୍ୟ ଉପଚାରିକ। ତୁମେ ଶିଷ୍ୟ ହେଲ, ଶିଷ୍ୟ ହେଲ, ତୁମର ସେମିତି ଫର୍ମାଲିଟି ହେଲେ କିଛି ହେବନି, ଆଉ ଦୀକ୍ଷା ନେଇଗଲେ ଗଲା, ତା ଖୁତୁ ତା ରାସ୍ତାରେ ସେ ରହିଲେ। ତୋର କର୍ତ୍ତବ୍ୟ ଅଛି ଗୁରୁଙ୍କ ପାଇଁ, ଆଉ ଗୁରୁଙ୍କର କର୍ତ୍ତବ୍ୟ ଅଛି ଶିଷ୍ୟଙ୍କ ପାଇଁ। କୌଣସି ଜିନିଷରେ ଫର୍ମାଲିଟି କାମ କରିବନି। ଯେଉଁଠି ଫର୍ମାଲିଟି ରହୁଛି, ଉପଚାରିକ ବା ବିଧି ଖାଲି ଗୋଟେ କ'ଣ କୁହାଯିବ, ଆନୁଷ୍ଠାନିକ ଭାବନାଟା ରହୁଛି, ସେଠି କୌଣସି ଜିନିଷ ଚାଲୁନି, ଫେଲୁଅର୍ ହେଇଯାଉଛି। ଦେଖୁନା ଯଦି ଏତେ ବଡ଼ ବଡ଼ କମ୍ପାନୀ ସବୁ ବର୍ତ୍ତମାନ ପ୍ରାଇଭେଟ୍ କି ଦିଆହଉଛି, କ'ଣ ଆମର ଗଭର୍ଣ୍ଣମେଣ୍ଟ ଘରୋଇକରଣ କରିଦେଉଛି ନା ଆଉ, ହେଇରେ କଲା ହେଇଯିବ, ତାଳଚାର ଫାଳଚାର ସବୁ ବଡ଼ ବଡ଼ କାହିଁ କରିଦେଉଛି, ସେଠି ବଡ଼ ବଡ଼ ଅଫିସର ମାନେ ରହିଲେ, ମ୍ୟାନେଜମେଣ୍ଟ ସିଷ୍ଟମ ସବୁ ରହିଲା, କି ସବୁ ଗୁଡ଼ା କ'ଣ ହେଲା ଔପଚାରିକ ଭାବରେ, ଆଉ ଗୋଟେ ଲାଇଫ୍ ଦିଆଗଲାନି, ଆଉ ଗଭର୍ଣ୍ଣମେଣ୍ଟ ଧନ୍ଦା ଚାଲୁ ଆଉ। ଏ ଭକ୍ତି ଜୀବନ ବି ସେୟା, ତୁମକୁ ମୁଁ ସେବା କରୁଛି, ମୋର ସେବା କରିବି, ମୁଁ 2 ଘଣ୍ଟା ସରିଗଲା, ମୋର ସରିଗଲା, ଭୋଜନ କରିବି। ତୁମେ ତୁ ଯୋଉଟା କଲୁ ସେଟା କ'ଣ କଲ, ଉପଚାର ବିଧିରେ କଲ, ତୁମ ହୃଦୟରେ ଭଗବାନ ଜାଣିଦେଲେ, ତୁମେ କେବେ ମୁଣ୍ଡରେ କରୁଛ, ସହିଲା କାମ ବାବା। ଠକ ଏ ରାସ୍ତାରେ କାହାକୁ ଠକି ପାରିବନି ତୁମେ, ଇଏ ଏମିତି ଗୋଟେ ରାସ୍ତା, ଠକିବା ରାସ୍ତା ତ ପୋଳା କର୍ମୀ ହେଇଯାଅ, ଭକ୍ତିରେ ଠକି ପାରିବନି, ସେ ସମସ୍ତଙ୍କୁ କୃଷ୍ଣ ଏକ୍ସପୋଜ୍ କରିଦେବେ, ସେ ବଙ୍କା ଲୋକ, ତୁମକୁ ପରଫେକ୍ଟଲି ହବାକୁ ପଡ଼ିବ, ପୁରା ସୁନ୍ଦର ବିଚାରଧାରା ତତ୍ତ୍ୱ ଜାଣିକି ଶରଣାଗତ ହେଇଯିବାକୁ ପଡ଼ିବ। ଦୋଷ ଦୁର୍ବଳତା ସମସ୍ତଙ୍କର ଅଛି, ଭଗବାନ ସମସ୍ତଙ୍କୁ ଜାଣିଛନ୍ତି, କିନ୍ତୁ ଭଗବାନ ଚାହାନ୍ତି ଏ ଜୀବଟା କରେକ୍ସନ ହଉ। ଯଦି ପାପିଟାକୁ ଆମେ ଘୃଣା କରିବା, ତାହେଲେ ପାପି ସବୁଦିନ ପାପି ହେଇକି ରହିଯିବ, ସେ କେବେ ବି ହେଇପାରିବ। ନାରଦମାନେ ଯଦି ମୃଗାରିକି ଘୃଣା କରିଥାନ୍ତେ, ଏଇଭଳିଆ ଶିଷ୍ୟ ମୋର କ'ଣ ଦରକାର ଅଛି? କର୍ମୀ ଲୋକ କହୁଛନ୍ତି ପାପି ଘୃଣା କର ନା ପାପକୁ ଘୃଣା କର, କର୍ମୀ ଲୋକଟା କହୁଛନ୍ତି ବିଚାରଧାରାକୁ ବଦଳେଇବାକୁ ପଡ଼ିବ ଆମକୁ। ଆଉ ଏ କୀର୍ତ୍ତି କଥା ମୁଁ କହୁଥିଲି ନା, ଅକୀର୍ତ୍ତି ଏ ଯୋଉ ମୋରାଲ ଇନ୍ଷ୍ଟ୍ରକ୍ସନ୍ ମୁଁ କହୁଥିଲି, ତ ମାନିବ ତ ମାନିବନି, ମାନିବ ଯଦି ତୁ ମାନିବାକୁ ପଡ଼ିବଟା। ଅଧମା ଧନ ମିଛନ୍ତି, ଅଧମ ମାନେ କେଉଁ ଧନ ଚାହାନ୍ତି। କଳିଯୁଗରେ ମୁଁ ସେ ଆଗରୁ ବାଡ଼େଇକି ସବୁ କହୁଥିଲି, ରଜଗୁଣ ବୟସ ଥିଲା, ମୁଁ କାହାକୁ ଖାତିରି କରିନି ସେ ସମୟ, ଆଉ ସେଥିରେ ମୁଁ ଦେଖିଲି ସମାଜରେ ବି ହଁ ଲୋକ ଶୁଣନ୍ତି ସବୁ କରନ୍ତି, କିନ୍ତୁ କ'ଣ ହବ, ଆମେ କହୁ ପ୍ରଭୁପାଦ ଶୁଦ୍ଧଭକ୍ତ ହେଇଛୁ ଯେ ଲୋକମାନଙ୍କୁ ବଦଳିଯିବେ, କିନ୍ତୁ ସିଦ୍ଧାନ୍ତ ସେଇଟା, ସେଥିରେ କମ୍ପ୍ରମାଇଜ୍ କରିବ କରି, କଳିଯୁଗରେ ସବୁ ଅଧମ କାହିଁକି, ଟଙ୍କା ପଇସା ଦରକାର, ପଇସା ମିଳିଗଲାଣି ସମସ୍ତେ ସବୁ ଖୁସି, ଅର୍ଥ ସେ କ'ଣ ପଢୁଥିଲେ ଛୁଆଟା, ଛୁଆଟା ଗୋଟେ କୁହନ୍ତି ଆବେ ଆବେ ପରଶୁ ବାବେ ପରଶୁ ବାବୁ ପରଶୁରାମ ପଇସା କିଆ ନ କରେ କାମ, ଛୁଆଟି ଗୋଟେ ଆମେ ସବୁ ଶୁଣିଥିଲୁ ଆଉ, ଆବେ ଆବେ ପରଶୁ ଯାବେ ପରଶୁ ବାବୁ ଆସି ବାବୁ ପରଶୁରାମ ବାବୁ ହେଇଗଲା ସାଙ୍ଗେ ପଇସା, ପଇସା କିଆ ନ କରେ କାମ, ତାର କ'ଣ ଷ୍ଟୋରି ଥିବ, ତାକୁ ଆବେ ବାବେ ବାବୁ କାହିଁ କହିଲେ, ତାର ଥିବ ସେଟା ତ ଚାଲିଛି, ମୁଁ ଛୁଆଟି ଗୋଟେ ଶୁଣି ତାକୁ ପଚାରିନି, କାହାକୁ ପଚାରିଲେ ବୁଢା ଲୋକକୁ କହିଦେବେ, ସେ ଓଡ଼ିଶାରେ କୌଣସି ଢଙ୍ଗଟାକୁ ତୁମେ ହବନି, ତାର ତତ୍ତ୍ୱ ନାହିଁ, ସବୁ ଅଛି, ସେ ଗୋଟେ କା କିଏ ପରଶୁରାମ କିଏ ଗୋଟେ ଥିବ, ତାକୁ ଆବେ ତାପରେ ବାବେ ଆବେ ଯାବେ ତାପରେ କହିଲେ ବାବୁ ଆସି, ସେଟା ମୁଁ ଲଗାଉଥିଲି ଚିନ୍ତା, ବସିଲେ ମୁଣ୍ଡ ଭଗବାନ ଦେଇଦିଅନ୍ତି ବୁଦ୍ଧି ଟିକେ ଲାଗିଯାଏ, ସେ ଗୋଟେ ନୀତିକାର ଲେଖିଛନ୍ତି ସେ କଥା, ବ୍ରହ୍ମଘାତୀ ନର ପୂଜ୍ୟ ଯଶ୍ୟସ୍ତି ବିପୁଲମ ଧନମ, ନୀତିକାର ମାନଙ୍କ ଯୋଉ ନୀତି ଗୁଡ଼ାକ ଆମର ଏଟା ସମାଜ ପାଇଁ ବହୁତ କାମ ଲାଗେ, ଆମର କ'ଣ କାମ ଲାଗେ, ତଥାପି ଆମକୁ ସ୍ଖଳିତ ଅବସ୍ଥାରେ ବଞ୍ଚେଇବ ନୀତିଟା, ନୀତିରେ ଯିଏ ଜଣ ଜାଣିଛ ସ୍ଖଳିତ ଭୁଲ କରିଦେଇକି ସେ ଭାବିବ ମୁଁ ଠିକି, ଭକ୍ତି ଫଳରେ ବେଶୀ ଭୁଲ କରନ୍ତି ନା ଲୋକ, ସେ ଭାବିବ କ'ଣ ନୀତିରେ ଜାଣିନି ନା, ମୁଁ ତ ଭକ୍ତ ହେଇଗଲି ମୋର କହିଲି କ'ଣ ଅସୁବିଧା ଅଛି, ଭକ୍ତି ଫଳରେ କରିଦେଲା ନୀତିରେ ଜାଣିନି, ସେ ନୀତିଟାକୁ ଫାଉଣ୍ଡେସନ, ନୀତିରେ ଜାଣି ନ ଜାଣିପାରିଲା, ସଦାଚାର ଯୋଉଟା ଆମେ କହୁଛେ ଆଉ କ'ଣ, ସଦାଚାରଟା ନୀତିରେ ନ ଜାଣିପାରିଲା, ସେ ଭକ୍ତି ଫଳରେ କରନ୍ତୁ, ସମାଜ ଜପ କରୁଛି ଯାହା ପାପ ହବ ଯାହା ହବ ଭଗବାନ ମାନେ ଜାଣୁନାହାନ୍ତି, ସେ ପଇସାକୁ କରପ୍ସନ୍ ପଇସା ଆଣିବ ବା ଟଙ୍କା ମାନେ ଲଗାଉଛି ଆଉ, କି ନୀତିଟା ନୀତିରେ ପୁଣି କିଏ ଲେଖିଛନ୍ତି, ନୀତିଟା କ'ଣ କରେ ଗୋଟେ ସଂସ୍କାର ଆଣେ, ତାପରେ ଭକ୍ତି ଚାଲିଲା ଆଉ ନୀତିର ଆବଶ୍ୟକଟା, ନୀତିମାନ ଭକ୍ତିମାନ ଭକ୍ତ ପାଇଁ ନୀତିର ଆବଶ୍ୟକ ନାହିଁ, ଭକ୍ତ ଭକ୍ତି ଭକ୍ତିମାନ ଭକ୍ତ ପାଇଁ ନୀତିର କ'ଣ ଆବଶ୍ୟକ ଅଛି, ସେ ନୀତିକୁ ଅଟୋମେଟିକ ଫଲୋ କରିଅଛି, ଯେମିତି ଯେମିତି ଗୋପୀମାନଙ୍କୁ ନୀତି ଫଲୋ କରୁଥିଲା, ସେ ନୀତି ଫଲୋ କରୁନଥିଲେ, ଆମକୁ ନୀତି ଫଲୋ କରିବାକୁ ପଡ଼ିବ, ସେ କୃଷ୍ଣଙ୍କୁ ଫଲୋ କରୁଥିଲେ ହେଲୁ ନୀତି ତାଙ୍କୁ ଫଲୋ କରୁଥିଲା, ଆମେ ଯଦି 100% ଗୁରୁ କୃଷ୍ଣ ଫଲୋ କରୁନା, ଆମକୁ ନୀତି ଫଲୋ କରି ବଞ୍ଚିବାକୁ ପଡ଼ିବ, ନୀତି ଗୁଡ଼ାକ ଅଧମା ଧନ ମିଛନ୍ତି, ଧନଟା ସବୁ ଆଉ ଏଟା ଅଧମ ଲୋକ, ତୁମେ ସାଧୁ ଅଛି କି ଖାଲି ଟଙ୍କା 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 ଚଳାଇ ଦେଲୁ, ଅର୍ଥ ଅର୍ଥ ଅର୍ଥ, ତାହେଲେ କୃଷ୍ଣ ତୁମେ କ'ଣ ବିଶ୍ୱାସ କରୁଛ, ଯେତିକି ଭଗବାନ ସେଥିରେ ଚଳ, ଘର ହଉ ମଠ ହଉ ମନ୍ଦିର ହଉ ଯାହା ହଉଛି, ପ୍ରଭୁ ପ୍ରଭୁ ଯଦି ବିଶ୍ୱମ୍ବର ସେ ଚାହିଁବେ ଯଦି ଆମକୁ ଦେବେ, ନଦେଲେ ଯେତିକି ନଦେବେ ସେଥିରେ ଚଳିବ, କ'ଣ ଅସୁବିଧା? ଶାଗ ପଖାଳ ଖାଅ, ଅସୁବିଧା କ'ଣ? ଅଧମା ଧନ ମିଛନ୍ତି ଧନମାନଚ ମଧ୍ୟମା, ତିନି ଶ୍ରେଣୀକୁ ବିଭାଗ କରି ନୀତିକାର ଲେଖିଲେ। ଓହୋ, ସେ ଶ୍ଳୋକଟା କହୁଥିଲି ବା, ନୀତି କହୁଥିଲି ନା, ଧନ ନଥିଲେ କି ଏଇ ଭାବେ ପରଶୁରାମ, ସେଇଟା ମୁଁ କହୁଥିଲି। କ'ଣ କହିଲି, ବ୍ରହ୍ମଘାତି ନର ପୂଜ୍ୟମ ଯଶ୍ୟାସ୍ତି ବିପୁଳା ଧନମ। ବ୍ରହ୍ମଘାତି ଯେ ବ୍ରାହ୍ମଣକୁ ମାରୁଛି, ତାକୁ ନର ଲୋକ ପୂଜା କରିବେ କାହିଁକି? ଯଶ୍ୟାସ୍ତି ବିପୁଳମ ଧନମ, ତା ପାଖରେ ବହୁତ ଧନ ଅଛି। ନିର୍ଦ୍ଧନମ ଶଶିନା କୁଲା ଅପିହି, ଯେ ନିର୍ଦ୍ଧନ ସେ ଚନ୍ଦ୍ରମାଙ୍କ ଭଳି ଶୋଭାମାନ ଥିଲେ ବି ତାକୁ ପଚାରିବେନି, ଟଙ୍କା ନାହିଁ ଆଉ, କେଉଁ ଗରିବ ଲୋକ ସଭା ସମିତି ଡକା ହଉଛି, ଅର୍ଥ ନାହିଁ ତୁମର ଆଉ। ସେ ସମସ୍ତେ ମଧ୍ୟ କମ୍ପିଟିସନ ଜଗତର ସମସ୍ତଙ୍କ କମ୍ପିଟିସନ ଯଦି ଟଙ୍କା ହେଇଗଲେ, ଇସ୍ ସାଧୁ ମୁଖରୁ ଶୁଣିବାକୁ ମିଳିଲାଣି, ପଇସା ନେଇ ତୁମେ କିଏ ପଚାରିବ, ମୋ କି ଜଗତ ହେଇଗଲାଣି, ହରିନାମ ଯୋଉ ମୁଖରେ କରୁଛେ ସେ ଯଦି କହିବ ମୋର ଅର୍ଥ, ନହେଲେ କିଏ ପଚାରିବନି। ତାହେଲେ ସେ ହରିନାମ କ'ଣ, ତୁମେ କି ହରିନାମ କରୁଛ, ତୁମେ ନାମ କରୁଛ ନା ପ୍ରହସନ କରୁଛ, ଟଙ୍କା ନହେଲେ କିଛି ହେଇପାରିବନି। ଆଚ୍ଛା, ଅଧମଙ୍କର କାମ ଏଟା, ଆଉ ସେଇଟା ନୀତିକାର ସେ ଲେଖିଲେ ଅର୍ଥ ନଥିଲେ ଜଗତରେ, ତୁ ଶଶିନୀ ଭଳିଆ ଚନ୍ଦ୍ରମା ଭଳିଆ ଲୋକ ହେଇଥିଲେ ତୁମେ କେହି ପଚାରିବେନି। ନୀତି ଜଗତ ସେଇଟା ଜଗତର ନୀତି ନା, ସେଇଟା ଏଠି ଲାଗିପାରିବନି। ସେ ଲେଖିଲେ ଅଧମା ଧନ ମିଛନ୍ତି, ଅଧମା ଗୁଡ଼ାକ ଧନ ସବୁବେଳେ ଚାହିଁବେ, ଧନମାନଚ ମଧ୍ୟମା, ମଧ୍ୟମ ଲୋକ ଧନ ଚାହିଁବେ ସମ୍ମାନର ସହିତ କମେଇ, ଜଣେ ଦେଖିବେ ଭଲ ଭଲ ଲୋକଟା ସେ ବଡ଼ ବଡ଼ ଚାକିରି ଛାଡ଼ିଦେବେ, ଏଇଟା ଅଫିସରଟା ଭଲ ନାହିଁ, ଏମିତି କଥା କହୁଛି ମୁଁ ରହିବିନି, ଭଲ ଭଲ କମ୍ପାନୀ ଛାଡ଼ି ଲୋକ ପଳେଇ ଆସନ୍ତି, ଚାଷ କରନ୍ତି। ଆମେ ତ ଛୋଟ ପିଲାବେଳେ ଦେଖିଥିଲି ବହୁତ ଲୋକ ଚାକିରି ଛାଡ଼ି ପଳେଇ ଆସିଥିଲେ, ସେ ଗୋଟେ ସେ ସମୟରେ ସେ ଗୋଟେ ଧନୀ କରିଥାଏ, ସେ ସବୁ ଧାନ ଦିଅନ୍ତି, ବଣିଆ ଘର ହୁଏ ତାଙ୍କର, ମୋ ମନ ପଡ଼ୁନି। ଆଉ ସେ ପିଲା ତାଙ୍କୁ ଦେଖିଲେ ମାନେ ଆପଣ ରଜାଘର ଛୁଆ ଭଳିଆ ଦେଖାଯାଏ, ସେ ନାଁଟା କ'ଣ ଭୁଲିଗଲେଣି, ଭଗବାନଙ୍କ ନାଁ ତାର, ଭକ୍ତର ନାଁ ଥିଲା, ଗୋରା ହେଇକି ବଢ଼ିଆ ଲୋକ, ଛତା ଧରିକି ଯା, ତା ବାଟିଏ ଜମି ତାଙ୍କର, ତା ବାପା ମନାଗଲା, କ'ଣ ପାଠ, ମୋର ଧନ ମୋର ଜମି ମୋର, ମୁଁ ଧାନ ଦେଉଛି ଲୋନ୍ରେ, କାରଣ ଲୋକ ନିଅନ୍ତି ନା ଧାନ, ଏତେ କ'ଣ ନେବେ ଫେରେଇବେ, କ'ଣ କରଜରେ ଦିଅନ୍ତି, ତା ଭଣ୍ଡାର ଖୋଲିବ, ତୁ ଚାକିରି କରିବୁ ଯିବୁ, ତତେ କିଏ ତୁ ବୋଲି କହିବ, ବେ ବୋଲି କହିବ, ଅଫିସର ଗୋଟେ ଗାଳି ଶୁଣୁନାହାନ୍ତି କି, ତହସିଲଦାର ସେ ଆଇ ତାକୁ ଓଏଏସ୍, ବଡ଼ ଗୋଟେ ଆଇଏଏସ୍, ଲୋକ ଘେରିବେ କାହିଁକି ରାସ୍ତା ହେଲାନି, ଠେକା ବାବାଡ଼ ଆଏ ସୁଧା ସୁଧି କରୁଥିବେ, ହଉନି କି? ସେ କହିଲେ କ'ଣ, ମୋ ଟଙ୍କାକୁ ମୋ ଧନ କିଏ ଖାଉଛି, ତତେ ପଦେ କଥା ଚାକିରି କରିନି। ସେତେବେଳେ ସିଏ କ'ଣ ଲ ନା କ'ଣ ପଡ଼ିଥିଲା, ଛାଡ଼ିଲାନି ତାକୁ, ପିଜିନା କ'ଣ ଏମିତି କରିଥିଲା, ବଡ଼ ଚାକିରି କରିଥାନ୍ତା ନା, ସମ୍ମାନ ଆମର ଦରକାର। ଆଜିକାଲି ତ ଟଙ୍କା ଦରକାର, ଟଙ୍କା ନ ବଞ୍ଚିପାରିବେନି, ଆଉ ପ୍ରକୃତରେ କଳି ସେମିତି କରିଦେଲା, ଅର୍ଥ ନହେଲେ ଆଉ କିଏ ଖଟି ଖାଇବା ପାଇଁ ଯାଉନାହାନ୍ତି, କିଏ ମାନେ ସଂଗ୍ରହ ମାନେ ମୁଁ ଖଟି ବି ଖାଇ ବଞ୍ଚିବି, ସେଟା ନୀତିବାଦରେ କିଏ ନାହିଁ। ଶୁଣୁଛନ୍ତି, ଆଧୁନିକ ଉପାୟରେ କେମିତି ଅର୍ଥଟା ରୋଜଗାର ହେଇପାରିବ, ସହଜରେ କେମିତି ହବ, ସହଜରେ ଯୋଉଟା ହବ ତାର ପ୍ରତିକ୍ରିୟା ଅଛି, ସହଜରେ ଅର୍ଥଟା ତୁମେ ସହଜରେ ଯଦି ରୋଜଗାର କରିଦେବ, ସ୍ୱରଟା ବି ସହଜରେ ନଷ୍ଟ ହେଇଯିବ, ଆଉ ସମ୍ବନ୍ଧଟା ବି ସହଜରେ ନଷ୍ଟ ହେଇଯିବ, କଷ୍ଟର କିଛି ମୂଲ୍ୟ ରହିଛି, ଏଇଟା ସବୁବେଳେ ମନେ ରଖ। ସହଜରେ ତୁମେ କୃଷ୍ଣଙ୍କୁ ବି କେବେ ପାଇପାରିବନି, ସହଜରେ ଧନ ପାଇପାରିବ ଆଉ କେବେ ବି ଇଚ୍ଛା, ଜୀବନରେ କୌଣସି ବିଚାର କରିବା ଉଚିତ ନୁହେଁ, ମୋତେ ସହଜରେ କୃଷ୍ଣ ମିଳିଯିବେ, କୃଷ୍ଣ କେବେ ସହଜରେ ମିଳନ୍ତିନି, ସବୁ ସହଜରେ ମିଳିଯିବେ, କୃଷ୍ଣ ସହଜରେ ମିଳିବେନି। ସେଥିପାଇଁ ବହୁତ ଗୋଟେ ଏଇଟା ଗୋଟେ ରିସ୍କି ଲାଇଫ, ଯଦି ଅଲଗା ଭାଷାରେ କୁହାଯିବ, ତୁମେ ଯେଉଁ ଇଜି ଲାଇଫ ବୋଲି ଭାବୁଛ, ଇଜି ଲାଇଫ ନୁହେଁ, ଇଜି ଲାଇଫ ସରେଣ୍ଡର ହେଇଗଲେ ଇଜି ଲାଇଫ, ଅଦରୱାଇଜ୍ ଏଇଟା ଗୋଟେ ରିସ୍କି ଲାଇଫ, ବହୁତ ରିସ୍କ ନେବାକୁ ପଡ଼ିବ, କାହିଁକି ତୁମେ ଭାବୁଛ ମୁଁ ଇଜି ପ୍ରୋସେସ୍ରେ, ଇଜି ନୁହେଁ, ଇଜି ଏକ ତ ଭାବ ଏଥିପାଇଁ ଇଜି ହେଇଯିବ, ତୁମେ ଯେତେବେଳେ ସରେଣ୍ଡର ହେଇଯିବ, ଏଇଟା ଗୋଟେ ହାର୍ଡ ଟାସ୍କଟା, ଯେ ମାଷ୍ଟରଟା ଖାତାଟା ବୁଲି ବୁଲି କାହା କତିକି ଯିବ, ଭାବିଲେ ଆମର ସବୁ ଆମେ ମାଷ୍ଟରଙ୍କର ଭାଇ ଥିଲୁ, ଆମେ ସବୁ ଜାଣିଛୁ, ଯେତେବେଳେ ପରୀକ୍ଷା ଦେଇକି ଆସିବ, ତୁମର ପେପର ଖରାପ ହେଇଥିବ, ତୁମ ଫାର୍ଷ୍ଟ କ୍ଲାସ୍ ମାର୍କଟା କମିଯାଇଛି ପେପର, ଆସିଠି ପଚାରିବେ, କହିବାକୁ ପଡ଼େ, ପଚାରି କେଉଁ କେଉଁ ପେପର ଖରାପ ହେଇଛି କହୁନା, ଆରେ ମାଷ୍ଟର ଯିଏ ପୁଅ ବା ମାଷ୍ଟର ଯିଏ ସମ୍ବନ୍ଧ, ଖାତା ଯୁଆଡ଼େ ଗଲେ ବି ତାର ନମ୍ବରଟା ବଢ଼ିଯିବ, କାହିଁକି କହିଲ, ଭାବିଲ କାହିଁକି କହିଲ, ଖାତା ଆଗରୁ ପଢ଼େ, ଖାତାଟା ପଢ଼ିବ ସବୁ ନା, ଆମେ ଆମେ ମୁଁ ପଢ଼ୁଥିଲି ମୁକୁନ୍ଦ ପରେ, ତାଙ୍କ ଖାତା ପଡ଼ିବ ଯାଜପୁର, ଯାଜପୁର ଟାଉନ୍ କଲେଜରେ, ସେ ତାଙ୍କୁ ଜଣା ପଡ଼ିଯିବ କା ଟିଚର ମାନଙ୍କୁ, ଏଇ ସ୍କୁଲର ମ୍ୟାଥମେଟିକ୍ ଖାତା ଏଇଠି ପଡ଼ିଛି, ସେଠି ସେ କହିଦେବେ କେଉଁ ସାର ଏଠି ଅଛନ୍ତି, ସାର ଏତେ ନମ୍ବର ଏତା ନାଁଟା ନାଁ ଲେଖାଯିବ ନା, ଆଗେ ଖାତାରେ ମୋର ମନେ ଅଛି, ନାଁ ଲେଖା ହବ, ରୋଲ ନମ୍ବର ଲେଖା ହବ, ଖାତା ଲେଖା ସେ ଟିପା ହବ, ଆଉ ସାର ଏତେ ନମ୍ବର ଖାତାଟା ଦେଖିବେ ତ, ସେ ଆମର ଲୋକ ଅଛନ୍ତି, ସେ ମାଷ୍ଟର ଭଳି ମାର୍କ ବଢ଼େଇଦେବ ଆଉ କ'ଣ ତୁ ନ ଲେଖିନା ଯେ ମାଷ୍ଟର ଛୁଆଟା ପାସ୍ କରନ୍ତି ଯେଉଁ ଗଧା ମାଷ୍ଟର ଗୋଟେ ଗୋଟେ ମାଷ୍ଟର ଛୁଆ ମୁଟେ ପାଠ ପଢ଼ିବନି ହେଡ଼େ ସ୍ତ୍ରୀ କାନ୍ଦିବ କ'ଣ ସେ ପାଠ ପଢ଼ୁନି ଇଏ କରୁନି ତାଙ୍କ ମେଟ୍ରିକ୍ ପାସ୍ କରେଇଦିଅ ବାପା ଆଉ କିଛି କହିବନି ବାପା ତ ରାଗିବ କଥା କହିଦେବ ସ୍ତ୍ରୀ କହିଦେବ କହିଦେବ ସେ ଖାତାରେ ଖାଲି ଲେଖି ପକେଇବ ଫୁଲ୍ କରିଦେବ ଖାତାରେ ଫୁଲ୍ କରିଦେବ ମାଷ୍ଟର ମାର୍କଟା କେଉଁଠି ଦେବ ଲେଖିଥିଲେ ତତେ ମାର୍କ ଦେବ କହିଲେ ସେ ଭୁଲ ଠିକ ଯାହା ଉତାରି ପକେଇ କିଛି ଲେଖି ପକଉ ତା ମାଷ୍ଟର କହିଦେବି ଯେ ଖାତାରେ ଫୁଲ୍ ହେଇଛି କିଏ ଚେକିଂ କରୁଛି କି ମାଷ୍ଟର ପାସ୍ କରିଦେଲା ତାର ଖାତା ମାର୍କିଂ ଉପରେ ଆଉ ଗୋଟେ ଚେକିଂ ହୁଏ ନା ଆଉ ସେ ତ ଖାତା ଫୁଲ୍ କରିଦେଇଥିବ ଆଉ ସେ କିଏ ପଢ଼ିବ ଯେତେ ପୁରା କ'ଣ ଫୁଲ୍ କରିଦେଇଛି ଯାହା ତିରିଶ ମାର୍କ ରଖିଛି ଫୁଲ୍ କରି ଖାତା ହା ହେଇଛି ତାର ପାସ୍ କରିଥିବ ଆଉ ତୁମେ କିଛି ଲେଖିବନି ବସିବ ହଉ କି ବାପା ସବୁ ମାଷ୍ଟର କତିରେ ଅଛି ତୁମେ ତ କହିବ ମୁଁ ମାଷ୍ଟର ହେବି ମାଷ୍ଟର ଲୋକ ବସିଥା ବାପା ଖାଲି ବଡ଼ ଆମେ ସାରା ଆମର କୁହନ୍ତି ଆଳୁ ମିଳିଛି ଆଳୁ ମିଳିଛି ତତେ ଶୁନ ସେଇଭଳିଆ ତୁମେ ମାଷ୍ଟର ହବାକୁ ଚେଷ୍ଟା କରନି ଷ୍ଟୁଡେଣ୍ଟ ହେବାକୁ ଚେଷ୍ଟା କର ରାସ୍ତା ବହୁତ ଜଟିଳ କିନ୍ତୁ ଗୋଟେ କାମରେ ସବୁ ସରଳ ହେଇଯାଏ ଯେମିତି ଉଦାହରଣ ଦେଲେ ମାଷ୍ଟର ପୁଅ ତୁମେ ହେଇଗଲ ତୁମର ଅସୁବିଧା କ'ଣ ଯୋଉଠି ଖାତା ପଡ଼ୁ ଯାହା ପଡ଼ୁ ଫାର୍ଷ୍ଟ କ୍ଲାସ୍ ମାର୍କରୁ କମ୍ ଥିଲେ ଫାର୍ଷ୍ଟ କ୍ଲାସ୍ ହେଇଯିବ ପାସ୍ ମାର୍କ ନଥିଲେ ପାସ୍ ହେଇଯିବ ସେ ଆମ ପରମ୍ପରାଟା ସେ ସାଧୁଗୁରୁଙ୍କ ପାଖରେ ତାଙ୍କର ନିଜର ହେଇଗଲେ ଯୁଆଡ଼େ ଖାତା ଯିବ ଖାତା ବୁଲି ବୋଲି କାହା କତିକି ଯିବ କୃଷ୍ଣ ପାଖକୁ ଯାଇ ପହଞ୍ଚିବ ତ କୃଷ୍ଣ ନିଜେ ଚେକ୍ କରିବେନି ବୋର୍ଡ କୁହନ୍ତୁ ବୋର୍ଡ ବୋର୍ଡରେ ଖାତାଟା ପଡ଼ିଲା ଏ ବୋର୍ଡରେ ପୁଣି କିଏ ଅଛି ଏଠି ଟିଚର ଜଣେ ଅଛି ନା ଆଉ ସେଟା କୃଷ୍ଣ ବି ଯେଉଁ ଖାତା ମାର୍କ ଦେଖିବେ ଶ୍ରୀକୃଷ୍ଣ କ'ଣ ତାଙ୍କ ତ ଆସିଲା କରିବା ଲୋକ ସେ କ'ଣ ଖାତା ଦେଖିବେ ଏଇ ଜୀବଟା କେଉଁଠି କ'ଣ ଆସିଛି ସେ କି ଦେଖିବେନି ସେ ଖାତା କାହା କତିରେ ପଡ଼ିବ ମାଷ୍ଟର କତିରେ ସେ କାହାର ସେ ଶିଷ୍ୟ ଯଦି ତା ଖାତାରେ ଦିଅ ସେ କ'ଣ ଭଲ ମନ୍ଦ ସେ ଜାଣିଦିବ ଦିଅ ଆରେ ଯୁଆଡ଼େ ଘୁରି ଘୁରି ତୁମେ ଗୋଲ ବୃନ୍ଦାବନ ଗଲେ ସେ ଗୁରୁଙ୍କ ପାଖକୁ ଯିବ ଯିବ କୁଆଡ଼େ ତୁମେ କେତେ ସିଆଣିଆ ହେଇଥାଅ ଆଜିକାଲି ସବୁ ସିଆଣା ବେଶୀ ହେଇଗଲେଣି ନା ଏ ଭକ୍ତ ମାନେ ଚାଲା ଖବର ଚତୁର ଗୁଡ଼ାକ ଚତୁର ଆମେ ଯୋଉ ସବୁ ଆଜି ହଇରାଣ ହେଉଛୁ ସରଳ ହେଇପାରୁନାହାନ୍ତି ଭାଇ ଦୁର୍ବଳତା ରହିବ ଭୋଜନ କରିବା ଏତେ ସହଜ ନୁହେଁ କଳିଯୁଗ ଆମର ସଂସ୍କାର ନାହିଁ କିନ୍ତୁ ସରଳ ହେଇଯାଅ ନିଜ ସ୍ଥିତି ନେଇ ଭଗବାନଙ୍କୁ ପ୍ରାର୍ଥନା କର ଆଉଟସୋର୍ସିଂ କିଛି କରିବା ଆବଶ୍ୟକ କି ନାହିଁ ଆମ ଜଗତର ଲୋକ ବଡ଼ କଥା ଆମକୁ ବଡ଼ ହେଇପାରିବା ନାହିଁ ଯିଏ ପାସ୍ ମାର୍କ ଦେଇ ଗ୍ରେସ୍ ମାର୍କ ବି ଅଛି ଆପ୍ଲାଏ କରିପାରିବ ସେ ମୋର ପ୍ଲସ୍ ଟୁ ସାଇନ୍ସରେ ମୋର ସେମିତି ଗୋଟେ ଅଳ୍ପ ହେଲେ ମୋତେ ସମୟ କରିଦେବୁ ପକାଅ ମୁଁ ସେଟା କାହିଁ କିଏ ଧନ୍ଦା କରିବ ପୁଣି ଗୋଟେ ବର୍ଷକୁ ମୋର କିଏ ଅଟକି ରଖିବ ସେ ବରଂ କଳା କମିଗଲା ଫାର୍ଷ୍ଟ କ୍ଲାସ୍ ହଉ ନ ହଉ କ'ଣ ଯାଉଛୁ ତୁ ଯଦି ଇଏ ପକେଇବ କ'ଣ ରିଭ୍ୟୁ ପାଇଁ ପକେଇବ ଯେ ମୋର ଖାତାଟାକୁ ଆଉ ଥରେ ଚେକ୍ କରାଯାଉ କାରଣ ମୁଁ ଦେଖିଥିଲି କାବେଳେ ମାଷ୍ଟରଙ୍କ ଖାତା ବାରଟା ଗୋଟେ ବେଳକୁ ସରିଯିବ ଗୋଟେ ବେଳକୁ ତାଙ୍କର ପିରିୟଡ଼ଟା ସରିବ ନା ସେମାନେ ଖାତା ଦେଖା ସରିବ ତା ଭିତରେ ଏତିକି ଖାତା ଦେଖିବାର ଅଛି ତେଣୁ ସେ ତାଙ୍କର ବେଳେବେଳେ ଇଏ କରିଦିଅନ୍ତି ଆଉ ତୁମମାନଙ୍କର ଡି ମାର୍କ କମିଯାଉଛି ଫାର୍ଷ୍ଟ କ୍ଲାସ୍କୁ ତୁମେ ଆପ୍ଲାଏ କରିପାରିବ ମାଷ୍ଟର ସେଠି କ'ଣ କରିବ ଗ୍ରେସ୍ ମାର୍କ ଚଢ଼ିବ ଆଉ ସବୁ ପିଲାଟା ଭଲ କରିଛି ସବୁ ପେପରରେ ଡି ମାର୍କ ଦିଅ ତାକୁ ଗ୍ରେସ୍ ମାର୍କ ଦିଏ ଫାର୍ଷ୍ଟ କ୍ଲାସ୍ କରିଦିଅ ବାହାର ଦୁନିଆରେ ଏଇଟା ଅଛି ଆଉ ତୁମେ କହିବ ମୁଁ ଷଣ୍ଢ ଭଳିଆ ସବୁ ସିଙ୍ଗର ମାଟି ତାଡ଼ିକି ମୁଁ କାମ କରିବି କ'ଣ ନା ବାପା କେତେ ତ ଷଣ୍ଢ ହେଉଛି ହଉ ତା କିଛି ହବନି ସେଇଟା ଏଇ ଜୀବନଟାକୁ ବୁଝିବାକୁ ପଡ଼ିବ ଭଲ ଭାବେ ଅର୍ଜୁନ ସେ ନିଜେ ଷଣ୍ଢ ହେବା ବି ଚାହୁଁଛି ନା ଆଉ ମୋର ଯିବି ମୋର ମୁଁ ସନ୍ନ୍ୟାସୀ ଯିବି ମୋର ଯୁଦ୍ଧ କରିବିନି ତୋ ଗୁଣଟା ସେ ଜାଣିଛ ନା ଆଉ ସେ କୃଷ୍ଣ ସେଇଟା ଆମର ବିଚାରଧାରାଟା କେବେ ଠିକ୍ ହବନି ଏଇ କଥାରେ ମୁଁ କହୁଥିଲି ନାଇଁ ସେ କଥାରେ ସାରିବାକୁ ପଡ଼ିବ ଅଧମା ଧନ ମିଛନ୍ତି ଧନମାନ ଚ ମଧ୍ୟମା ସମ୍ମାନ ଲୋକ ଚାହାନ୍ତି ଏଇ ସେ କଥାରେ ନେଇ ପଳେଇ ଆସିଥିଲି ଲୋକ ବହୁତ ସମ୍ମାନ ଚାହୁଁଥିଲେ ଧନ ଦରକାର ସମ୍ମାନ ସହିତ ଧନ ଦରକାର ଅଧମ କ'ଣ କହିବ ସମ୍ମାନ ଯାଉ ଯାଉଛ ଟଙ୍କା ମୋର ଦରକାର ଏଇଟା ବଡ଼ ବଡ଼ ଅଫିସର ଗୁଡ଼ା ସବୁ ଦେଖୁଛୁ ସବୁ ତାଙ୍କ ଗାଁର ପେପର ବାହାରି ସବୁ କରୁଛି ତାପରେ କେତେଦିନ ପରେ ପୁଣି ଚାକିରି କରିବେ ଏଇଟା ତୁ ଜେଲକୁ କରେନି ଯେ ହାତ କଡ଼ି ପଡ଼ିକି ଧନ କିନ୍ତୁ ମୋର ଦରକାର ଅଧମା ଧନ ମିଛନ୍ତି ଧନମାନ ଚ ମଧ୍ୟମ ଉତ୍ତମ ମାନ ମିଛନ୍ତି ଯେ ଉତ୍ତମ ମଣିଷ ଅଧମ ମଣିଷ ଧନ ଚାହିଁବ ମଧ୍ୟମ ମଣିଷ ଧନ ସହିତ ସମ୍ମାନ ଆଗେ ତାପରେ ଧନ ଆଉ ତୃତୀୟ ଲୋକ ସେ ଧନକୁ ବି ଛାଡ଼ିଦେବ କ'ଣ ନା ଉତ୍ତମ ମାନ ମିଛନ୍ତି ଉତ୍ତମ କେବଳ ମାନ ଚାହିଁବ କାହିଁକି ମାନ ହିଁ ମହତ ଧନ ସଂସାରରେ ବଡ଼ ଧନ ଯଦି କିଛି ଅଛି ସମ୍ମାନ ନୀତିକାର ମାନେ ଭାରତବର୍ଷର ନୀତିକାର ମାନେ ଯାହା ଲେଖିଛନ୍ତି ଭାଷଣ ଆଉ ସେଗୁଡ଼ାକ ଆଜି ଆଲୋଚନା ନାହିଁ ବୋଲି ଭାରତର ସଂସ୍କାର ଚାଲିଛି ରାମାୟଣ ମହାଭାରତ ତମ ରାମାୟଣ ମହାଭାରତ ସବୁ ତ ଜଗତର ସବୁ ଜିନିଷ ମୋବାଇଲ ବାହାରି ପଡ଼ିଲା ଆଉ ତାକୁ ବାପା ପଢିକ ଅନୀତିବାଦ ହେଇକି ଆଖିରୁ ଲୁହ ଗଡ଼ିବ ବିଦେଶୀ ବଳିଙ୍କ ଭଳିଆ ତା ଭଗବାନ ସେ କଥା କହୁଛନ୍ତି ତୋର ମରଣଠୁ ଅଧିକା ହେଇଯିବ ବାପା ଅକୀର୍ତ୍ତିଟା ତୁମେ ମୋ ସାଙ୍ଗେ ଯୁକ୍ତି କରୁଛ ମୁଁ ମରଣ ଭୟରେ ପଳେଇଯିବି। ଲୋକ ମତେ କହିବେ ମରଣ ଭୟରେ ଅର୍ଜୁନ ପଳେଇଗଲା, ତୁ ବଞ୍ଚିଯିବ ସିନା କିନ୍ତୁ ମରିଯିବ। ଆଉ ଅକୀର୍ତ୍ତି ହେଉଛି ମରଣ ଠାରୁ ଭଗବାନ ଗୋଟେ ଦାର୍ଶନିକ ଯୁକ୍ତିଟା ଦଉଛନ୍ତି ଆଉ, ତାପରେ କଥା ବୋଲିବ କାଲିକି ଆସିବ। ହରେ କୃଷ୍ଣ ଜୟ ଶ୍ରୀମଦ୍ ଭଗବତ ଗୀତା କି ଜୟ, ଶ୍ରୀ ପ୍ରଭୁପାଦ ଗୁରୁଦେବ କି ଜୟ, ନିତାଏ ଗୌର।